ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण। ଆମେ ଆଜି ଶ୍ରୀମଦ୍ ଭାଗବତମର ଅଷ୍ଟମ ସ୍କନ୍ଦ 15 ଅଧ୍ୟାୟ ଭଗବାନ ବାମନ ଦେବଙ୍କର କଥା ଗତ ଗୋଟେ ଥର କହିଥିଲେ, 15 ଅଧ୍ୟାୟ 4 ଶ୍ଳୋକ ଯାଏ କହିଥିଲେ। ଆଜି ଆମେ 5 ଶ୍ଳୋକରୁ ଆରମ୍ଭ କରିବା ଦ୍ୱିତୀୟ ପର୍ଯ୍ୟାୟର କଥା। ତେଣୁ ଏ 15 ଅଧ୍ୟାୟ ବଳି ମହାରାଜଙ୍କ ସ୍ୱର୍ଗଲୋକ ଜୟ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ 5ମ ଶ୍ଳୋକରେ କୁହାଯାଉଛି, ଏ ଶ୍ଲୋକରେ ତ ଗୋଟେ ସଙ୍ଗଟା ବଧୁର ତତୋ ରଥ କାଞ୍ଚନ ପଟ୍ଟନ ଧୋ ହୟାଶ୍ଚ ହର୍ଯ୍ୟ ଚତୁରଙ୍ଗ ବର୍ଣ୍ଣ ଧ୍ୱଜଶ୍ଚ ସିଂହେନ ବିରାଜମାନ ଉତାସନା ଦାସ ହବିର୍ଭିରିଷ୍ଟାତ୍। ଆଉ ପୂର୍ବରୁ ଯେଉଁ କୁହାଯାଇଥିଲା, ଯେଉଁ ଯଜ୍ଞ କରିଥିଲେ ବିଶ୍ୱଜିତ ଯଜ୍ଞ, ସେଇ ବିଶ୍ୱଜିତ ଯଜ୍ଞ ରୁ ଏଇସବୁ ଆସୁଛନ୍ତି। ତତୋ ସେ ବିଶ୍ୱଜିତ ଯଜ୍ଞ କରିବାରୁ କିଏ କଲେ? ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟ ଅନ୍ୟ ଭୃଗୁବଂଶୀ ବ୍ରାହ୍ମଣମାନଙ୍କ ସହିତ ଏଇ ଯଜ୍ଞ କରିଥିଲେ, ବିଶ୍ୱଜିତ ଯଜ୍ଞ, ଯେଉଁ ଯଜ୍ଞରୁ ବର୍ତ୍ତମାନ ଏସବୁ ଆସୁଛନ୍ତି। ତତୋ ରଥ କାଞ୍ଚନ ପଟ୍ଟନ ଧୋ, ରଥ ଆସୁଛନ୍ତି, ଯେଉଁ ରଥରେ କାଞ୍ଚନ ପଟ୍ଟନ ଧୋ, ଯେଉଁ ସୁବର୍ଣ୍ଣର ବସ୍ତ୍ର ସବୁ ରହିଥିଲା, ରେଶମ ବସ୍ତ୍ର, ସୁବର୍ଣ୍ଣ ନିର୍ମିତ, ସ୍ୱର୍ଣ୍ଣ ନିର୍ମିତ, ଏବଂ ହୟାଶ୍ଚ, ହୟାଶ୍ଚ କହିଲେ ଘୋଡ଼ାମାନେ ସବୁ ଆସୁଥିଲେ, ହର୍ଯ୍ୟ ଚତୁରଙ୍ଗ ବର୍ଣ୍ଣା, ସେ ବର୍ଣ୍ଣ ହେଉଛି କିଭଳି ଭାବରେ ନା ଇନ୍ଦ୍ରଙ୍କ ଅଶ୍ୱପରି ବର୍ଣ୍ଣ, ପୀତ ବର୍ଣ୍ଣ, ହଳଦିଆ ବର୍ଣ୍ଣର ଅଶ୍ୱ ମଧ୍ୟ ଆସୁଛନ୍ତି, ପୀତବର୍ଣ୍ଣର ଅଶ୍ୱ, ଏବଂ ଧ୍ୱଜଶ୍ଚ ସିଂହେନ ବିରାଜମାନ, ଧ୍ୱଜ ଯେଉଁ ଆସୁଛନ୍ତି ତା ଦେହରେ ସିଂହ ରହିଛି, ଚିହ୍ନ ରହିଛି, ବିରାଜମାନ କରିଛନ୍ତି। ହୁତାସନା ଦାସ ହବିର ବିରିଷ୍ଠାତ୍, ସେଇ ଅଗ୍ନିରୁ, ଅଗ୍ନିରେ ଯେଉଁ ଘୃତ ଆହୁତି ଦେବାରୁ ଏସବୁ ଆସୁଛନ୍ତି, ସବୁ ରଥ ଆଉ ଅଶ୍ୱମାନେ ଆସୁଛନ୍ତି, ଧ୍ୱଜ ସବୁ ଆସୁଛନ୍ତି। ଆହୁରି ଧନୁଶ୍ଚ ଦିବ୍ୟଂ ପୁରଟୋନ ପୁରଟୋପନଧଂ ତୃଣା ତୃଣାବରିକ୍ତ କବଚଂ ଚ ଦିବ୍ୟଂ ପୀତାମହସ୍ତସ୍ୟ ଦଦୌ ଚ ମାଳା ଅମ୍ଳାନ ପୁଷ୍ପାଂ ଜଳଜଂ ଚ ଶୁକ୍ରଃ। ପୁଣି ଧନୁ ଆସୁଛି, ଦିବ୍ୟ ଧନୁ ଆସୁଛି, ପୁରଟୋପନଧ, ପୁରଟୋପନଧ କହିଲେ ସ୍ୱର୍ଣ୍ଣମଣ୍ଡିତ, ସେ ଧନୁରେ ସ୍ୱର୍ଣ୍ଣ ରହିଛି, ସ୍ୱର୍ଣ୍ଣମଣ୍ଡିତ ହୋଇକି ରହିଛି। ତୃଣାଉ ଦୁଇଟି ତୃଣୀରେ ଆସୁଛନ୍ତି, ଅରିକ୍ତଉ ଯେତେ ତୃଣ ଆଣିଲେ, ଯେତେ ସ୍ୱର ଆଣିଲେ ମଧ୍ୟ ସରିବ ନାହିଁ, ଅରିକ୍ତଉ ରିକ୍ତ ହେବ ନାହିଁ, ଏଇଭଳି ଭାବରେ ଆସୁଛନ୍ତି ସବୁ ସେଇ ଯଜ୍ଞରୁ ଆସୁଛନ୍ତି। କବଚଂ ଚ ଦିବ୍ୟମ, କବଚ ଯେଉଁଠି ଆମକୁ ସୁରକ୍ଷା ଦେବ ଅସ୍ତ୍ରଶସ୍ତ୍ରରୁ, କବଚ, ଦିବ୍ୟ ସବୁ କବଚ ସବୁ ଆସୁଛି। ପିତାମହସ୍ତସ୍ୟ ଦଦୌଚ ମାଳା, ପିତାମହ କିଏ? ବଳିଙ୍କର ପିତାମହ ହେଉଛନ୍ତି ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ ତାଙ୍କୁ ଗୋଟେ ମାଳା ଦେଲେ, କିଭଳି ଭାବରେ ନା ଅମ୍ଳାନ ପୁଷ୍ପାଂ, ସେ ଯେଉଁ ପୁଷ୍ପ ସେ ମ୍ଳାନ ହେବ ନାହିଁ, ଅମ୍ଳାନ ପୁଷ୍ପମ ଜଳଜଂ ଚ ଶୁକ୍ର, ଜଳଜଂ କହିଲେ ଶଙ୍ଖ, ଶଙ୍ଖନାଥ ଯେଉଁ ଜଳରୁ ଆସୁଛନ୍ତି ଶଙ୍ଖ, ଜଳଜଂ ଶୁକ୍ର, ଶୁକ୍ର ଶୁକ୍ରାଚାର୍ଯ୍ୟ ତାକୁ ଶଙ୍ଖ ପ୍ରଦାନ କଲେ। ଏବଂ ସ ବିପ୍ରାର୍ଜିତ ୟୋ ଧନାର୍ଥ ତେହି କଳ୍ପିତ ସ୍ୱସ୍ତ୍ୟାନୋଥ ବିପ୍ରାନ୍ ପ୍ରଦକ୍ଷିଣୀକୃତ୍ୟ କୃତ ପ୍ରଣାମ ପ୍ରହ୍ଲାଦ ମାମନ୍ତ୍ର ନମସ୍କାର। ଏହିଭଳି ଭାବରେ ଏବଂ ଆହୁରି ମଧ୍ୟ କିଛି କିଛି ଆସି ସବୁ ସବୁ କଥା ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏହିଭଳି ଭାବରେ ଯୁଦ୍ଧ କରିବା ପାଇଁ ଯାହା ସବୁ ସାମଗ୍ରୀ ଦରକାର ସବୁ ଜିନିଷ ଆସିଯାଇଛି। ଆସିଗଲା ପରେ ବିପ୍ରାର୍ଜିତ विप्राजित यो धनार्थ ये विप्र ब्राह्मण माने ये यज्ञ माध्यम रे एटा प्राप्त होइसंती ये धन बा ये युद्ध पई जा सब आवश्यकता से सब प्राप्त होइसंती तापरे तेही काल्पित स्वस्थ्यन अर्थ विप्रान स्वस्थ्यन केमिति मंगल हव से स्वस्थ्यन बात सब रहिछि स्वस्ति वाचन सब रहिछि ओम स्वस्तिन गोविंदो स्वस्तिन अच्युतानंदो स्वस्तिन वासुदेव विष्णु दधातु विभिन्न प्रकार स्वस्तिवाचक कथा सब शब्द सब मंत्र सब रही शास्त्र सब स्वस्तिवाचन कलापर विप्राण ब्राह्मण मैने प्रदक्षिणीकृत्य प्रदक्षिण कर गुरुदेव को अन्य ब्राह्मण मान को प्रदक्षिण कर कृत प्रणाम प्रणाम करी प्रहलाद मामंत्र नमस्कार प्रहलाद तांकर जो रही पितामह तांकर पितामह को मध्य सहित प्रणाम कले सहित आमंत्र कले मंत्रणा कले केमी युद्ध करा पड़ो केमी युद्ध जय करेंगे स्वर्ग जग से विभिन्न प्रकार उपाय सब आलोचना कले से विषय वर्णना कराए ना ये भाव में केमी युद्ध हम युद्ध नीति सब रही युद्ध नीति किभली युद्ध करा सब जिनस प्रहलाद महाराज मध्यर पौत्र बड़ी को सब कहले तेनालीर अथ आरुह्य रथं दिव्यं भृगुदत्तं महारथ ये महारथ भी कहु बहुत शक्तिशाली रथ यू भृगुदत्तं भृगु बा शुक्राचार्य ये यज्ञ रूटा को प्राप्त होती यू प्रदान कर बड़ी को तेणु से रथ को बर्तन आरोहण कले बड़ी महाराज आरोहण कले अथारुह्यं रथं दिव्यं दिव्य रथ भृगुदत्तं महारथ सुश्र कहले वनमाला से कहले ना वनमाला देते अम्लान पुष्प से सुंदर पुष्पमाला को धारण कले अथ सन्नह्य धन्वी खड़गी दूत दूत श्रुधि आज जहाँ सब युद्ध जहाँ सब दरकार धनु सर खड़ग एवं सर इत्यादि ये सब हेमांगदंग लसत बाहु स्फुरन स्फुरन मकर कुंडल हेमांगद बाहुरे लसत बाहु बहुत सुंदर सुवर्ण कवच सब धारण कले जहाँ धारण करवा बाहुरी धारण करती कौन तक कहती बलय स्वर्ण बलय धारण कर मकर कुंडल स्फुरन बहुत उज्जवल कुंडल धारण कर मकर आकृति कुंडल सब धारण करराज रथ मारूढ़ो यह रथ को आरोहण कली धीष्णस्त इव हव्य बाट बहुत सुंदर से शोभित होती जमी अग्नि यज्ञवेदी ये सब जो बहुत सुंदर सुंदर पदार्थ बाहर से भाव में ये गोटे सुंदर रथ से आरोहण कर बहुत सुशोभित होती तेणु तुल्य स्वर्य बड़श्री भी स्वजुथे दैत्य जुथे पेयी पिबद्भी रीव खंग दृग्भी दहद्भी परिधान परिधीनिव ब्रूतो विकर्षन महतिमा सुरी ध्वजिनी विभु जजाविंद्रपुरी स्पृधांग कंपयन निवरोधसी खाली बड़ी महाराज रथारोहण कले नुह अन्य तुल्य आश्चर्य बड़ी भी बड़ी भड़ी आहरी बहुत जो सैन्य सामंत सब थे भड़ी शक्तिशाली थे ऐश्वर्य स्वजुथे दैत्य युद्ध भी तांकर जो दैत्य सेना मैंने सब रही से आसे बर्तन आर युद्ध करेंगे स्वर्ग को सी के जाऊँ पीबद भी रीब खंग आकाश को पीगला भाया होते शक्ति रही दृग भी दहद भी परिधि नीब दृग भी चक्षुरे एत शक्ति रही भाव सी दहन करदे जहाँ को चाहिए दहीदेवे दहन करदे परिधि ने दश दिश को आक्रांत करदे भाव शक्ति रही ब्रुतो विकर्षन महती महासुरी ध्वजिनी विभु सब रथर सब ध्वज सब रही जजा जजो इंद्रपुरी स्पृधांग कंपय निवरोधसी ତେଣୁ ବର୍ତ୍ତମାନ ସ୍ୱର୍ଗପୁରୀକୁ ଗଲେ ଆମର ଚନ୍ଦ୍ରକୁ ଯିବା ପାଇଁ କେତେ ନ୍ୟୁଜ୍ ସବୁ ବାହାରି ଯାଉଛି, ହେଇଗଲା ସବୁ ହେଇଗଲା, କିନ୍ତୁ କିଛି ନାହିଁ। କିନ୍ତୁ ଏମାନେ ସ୍ୱର୍ଗକୁ ଗଲେ, ଯେଉଁ ଇନ୍ଦ୍ର ସ୍ୱର୍ଗକୁ ଯିବାଟା ଏତେ ସହଜ ନୁହଁ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କେମିତି ସ୍ୱର୍ଗକୁ ଯିବାକୁ ପଡ଼ିବ। ସ୍ୱର୍ଗ ଗୋଟେ କଳ୍ପନା ନୁହଁ, ସ୍ୱର୍ଗରେ ସବୁ ରହିଛନ୍ତି ଦେବତାମାନେ, 33 କୋଟି ଦେବତା ରହିଛନ୍ତି, ତାଙ୍କର ରହିଛି ସ୍ଥାନ ରହିଛି ସେଠି ସ୍ୱର୍ଗରେ। ତେଣୁ ଯୁଗ ଯିବା ପାଇଁ ତାଙ୍କର ସେସବୁ କୌଶଳ ସେ ଜାଣିଥିଲେ କେମିତି ସ୍ୱର୍ଗକୁ ଯିବାକୁ ପଡ଼ିବ। ଯେଉଁ ଇନ୍ଦ୍ରପୁରୀ ଇନ୍ଦ୍ରପୁରୀ ଅଳକାପୁରୀକୁ ଯାଇ ପହଞ୍ଚିଗଲେ ସ୍ପୃଦ୍ଧା ଏତେ ଶକ୍ତିରେ ଯାଇଛନ୍ତି, କମ୍ପେନ ରୋଦସି ପୃଥିବୀକୁ କମ୍ପେଇ ଦେଉଛନ୍ତି, କପମାନ କରିଦେଉଛନ୍ତି, ଏତେ ତାଙ୍କର ଶକ୍ତି ହୋଇଯାଇଛି। ତେଣୁ ଯାଇ ପହଞ୍ଚିଗଲେ ସେ ସ୍ୱର୍ଗର ବର୍ଣ୍ଣନା ବର୍ତ୍ତମାନ ବର୍ଣ୍ଣନା କରାଯିବ। 11:30 ଶ୍ଳୋକରେ ସବୁ ସ୍ୱର୍ଗ ବିଷୟରେ ବର୍ଣ୍ଣନା କରାଯିବ, କଳ୍ପନା ନୁହଁ, ସବୁ ପ୍ରକୃତ ଘଟଣା ଏସବୁ। 11:30 ଶ୍ଳୋକ 11:30 ଶ୍ଳୋକରେ ଏଇ ସ୍ୱର୍ଗ ଲୋକର ବର୍ଣ୍ଣନା କରାଯିବ। କାଳେ ପରୀକ୍ଷିତ ଅନ୍ୟମାନେ ଭାବିବେ ସତରେ ଯାଇଛନ୍ତି ନା ନାହିଁ, ସ୍ୱର୍ଗ ଲୋକର ବର୍ଣ୍ଣନା କରାଯାଉଛି, ଏଭଳି ସ୍ୱର୍ଗ ଲୋକ ରହିଛି, କିଭଳି ସ୍ୱର୍ଗ ଲୋକ ନା, ରମ୍ୟାମ ଉପବନୋ ଧ୍ୟାନୈ ଶ୍ରୀମଦ୍ଭି ନନ୍ଦନାଦିଭି କୁଜଦ୍ ବିହଙ୍ଗ ମିଥୁନୈ ଗାୟନ୍ ମତମଧୁବ୍ରତୈ ପ୍ରବାଳ ଫଳ ପୁଷ୍ପ ରୁଭାର ଶାଖା ମୋର ଦ୍ରୁମୈ। ସ୍ୱର୍ଗ ଲୋକର ବର୍ଣ୍ଣନା କରାଯାଉଛି 11:30 ଶ୍ଳୋକରେ ସ୍ୱର୍ଗର ବର୍ଣ୍ଣନା କରାଯାଉଛି। କାହିଁକି ନା ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ବେଦରେ ଯେଉଁ 3ଟି କାଣ୍ଡ ରହିଛି, କର୍ମକାଣ୍ଡ, ଜ୍ଞାନକାଣ୍ଡ, ଉପାସନା କାଣ୍ଡ, ଏଇ କର୍ମକାଣ୍ଡରେ ବିଶେଷ ଭାବରେ ଏଇ ସ୍ୱର୍ଗ ଲୋକର ଏଭଳି ଭାବରେ ବର୍ଣ୍ଣନା କରାଯାଇଛି, ଯାହାକୁ ପଢ଼ିକିରି ଲୋକମାନେ ଭାବନ୍ତି ଇଏ ହେଉଛି ସବୁଠୁ ଶ୍ରେଷ୍ଠ ବସ୍ତୁ, ଏଇ ବେଦରେ ଆମେ ଏଇ ସ୍ୱର୍ଗ ପ୍ରାପ୍ତ ହେବା, ଏ ହେଉଛି ବେଦର ସାର ଗ୍ରହଣ କରନ୍ତି। ଭଗବତ ଗୀତା 2 ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଜାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତ ବେଦବାଦରତା ପାର୍ଥ ନାନ୍ୟତ ଅସ୍ଥିତି ବାଦିନ। ପୁଷ୍ପିତାଂ ବାଚଂ ଏତେ ସୁନ୍ଦର କଥା ସବୁ ରହିଛି, ଐଶ୍ୱର୍ଯ୍ୟ ସାଧାରଣତଃ ବର୍ତ୍ତମାନ ଆମର ଓଡ଼ିଶା ହଉ ବା ଭାରତର ହଉ ଯୁବପିଢ଼ିମାନେ ଯେଉଁ ପାଠ ପଢ଼ୁଛନ୍ତି, ଇଞ୍ଜିନିୟରିଂ ଯେଉଁ କରୁଛନ୍ତି, ଟେକ୍ନିକାଲ ଏଜୁକେସନ୍, ସେମାନେ ଚାହୁଁଛନ୍ତି ପାଶ୍ଚାତ୍ୟ ଜଗତକୁ ଯିବା ପାଇଁ, ସେଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ସେହିଭଳି ଭାବରେ ବେଦରେ ଯେଉଁ ଏଇସବୁ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଏ, ସେମାନେ ଭାବନ୍ତି ଏଇଟା ହେଉଛି ସବୁଠୁ ଶ୍ରେଷ୍ଠ ଜିନିଷ, ଏବଂ ପୁଷ୍ପିତାଂ ବାଚଂ। କିନ୍ତୁ ସେମାନେ ପ୍ରକୃତରେ ଅବିପସ୍ଥିତ, ସେମାନେ ପ୍ରକୃତରେ ବିଦ୍ୱାନ ନୁହନ୍ତି, ତେଣୁ ସେମାନେ ଏଇ ବେଦର ଏଇ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି। ତେଣୁ ଏ ବେଦରେ ଏଇସବୁ ସ୍ୱର୍ଗ ଲୋକର ବର୍ଣ୍ଣନା କରାଯାଉଛି, କେତେ ସୁନ୍ଦର ସ୍ୱର୍ଗ ଲୋକ ରହିଛି, କିଭଳି ଭାବରେ ରମ୍ୟା ବହୁତ ସୁନ୍ଦର। ଆମେ ଯାଇଥିଲୁ ପାଶ୍ଚାତ୍ୟ ଜାଗା, ସେଠି ମଧ୍ୟ ସବୁ ସୁନ୍ଦର ଭାବରେ ସବୁ ଆମେ ଶୁଣୁଥିଲୁ, ଆମେ ଆମ ପୁଅ ରହିଛନ୍ତି ସେଠି, ତେଣୁ ଯାଇଥିଲୁ, ସେଠି ସବୁ ବହୁତ ସୁନ୍ଦର ଭାବରେ ସବୁ ରହିଛି, ପ୍ରାକୃତିକ ଶୋଭା ସବୁ ରହିଛି। ତେଣୁ ସ୍ୱର୍ଗ ଲୋକ ମଧ୍ୟ ସେଇଭଳି ଭାବେ ରମ୍ୟା ବହୁତ ସୁନ୍ଦର ଉପବନ, ଉପବନ କହିଲେ ଫଳ, ଫଳଯୁକ୍ତ ଫଳ ପ୍ରଦାନ ଆଣି ଉପବନ ଆଣି, ଆଉ ଉଦ୍ୟାନ କହିଲେ ପୁଷ୍ପ ପ୍ରଧାନ ଆଣି, ସେସବୁ ବହୁତ ସୁନ୍ଦର ସୁନ୍ଦର ପୁଷ୍ପ ରହିଛି, ଇଏ ହେଉଛି ଉଦ୍ୟାନ। ଉପବନ କହିଲେ ଫଳ ସବୁ ରହିଛି, ଫଳ ବୃକ୍ଷ, ଶ୍ରୀମଦ୍ଭି ଆହୁରି ବହୁତ ସୌନ୍ଦର୍ଯ୍ୟଯୁକ୍ତ ସବୁ ରହିଛି, ନନ୍ଦନାଦି ବି ନନ୍ଦନ ବନ ସବୁ ରହିଛି, 4ଟି ବନ ରହିଛି, ବୈଶ୍ରମ୍ଭକ, ପୁଷ୍ପଭଦ୍ର, ନନ୍ଦନ ଏବଂ ସୁରସନ, ଏମିତି 4ଟି ସୁନ୍ଦର ସୁନ୍ଦର ବନ ରହିଛି ସେଠି। ଏବଂ କୁଜତ ବିହଙ୍ଗ ପକ୍ଷୀମାନେ ବହୁତ ସୁନ୍ଦର ସୁନ୍ଦର କୁଜନ କରୁଛନ୍ତି, ଆମ ଶ୍ରୀମଦ ରାଧାକୁନ୍ଦ ସେ ମାରୁଛନ୍ତି, ସେଠି କାଉ ନାହିଁ, ସେଠି କାଉ ନାହିଁ, ଅନ୍ୟ ସବୁ ପକ୍ଷୀମାନଙ୍କୁ ବର୍ଣ୍ଣନା କରାଯାଇଛି। କୁଜତ ବିହଙ୍ଗ ମିଥୁନେଇ ଗାୟନ ମତମଧୁବ୍ରତେଇ, ଆମେ ଯାଇଥିଲୁ ଡେନମାର୍କ, ଆମେ ଦେଖିଛୁ ସେଥିରେ ମଧ୍ୟ କେଉଁଠି କାଉ କାଉ ଥିଲାବେଳେ ମୁଁ ଦେଖିପାରିଲିନି କାଉ, ଅନ୍ୟ କେତେବେଳେ ଯାହା କଣ୍ଟିନ୍ୟୁ ଯାଇଛି, ଯାହା ହଉ ମିଥୁନେଇ ମାନେ ଦୁଇଜଣ ମିଶିକିରି ଏସବୁ ବିହଙ୍ଗମାନେ ବା ପକ୍ଷୀମାନେ ସେମାନେ କୁଜନ କରୁଛନ୍ତି ବା ନାଦ କରୁଛନ୍ତି। ଗାୟନ ମତେ ମଧୁବ୍ରତେଇ, ମଧୁବ୍ରତେଇ କହିଲେ ମଧୁମକ୍ଷୀମାନେ, ମଧୁମକ୍ଷୀ କହିଲେ ମଧୁକର ବା ଭ୍ରମରମାନେ, ଏମାନେ ମଧ୍ୟ ଗାନ କରୁଛନ୍ତି, ପ୍ରବାଳ ଫଳ ପୁଷ୍ପ ଉର୍ବାର ଶାଖା ମର ଦ୍ରୁମେଇ, ସେଠି ଯେଉଁ ସବୁ ଅମର ଦ୍ରୁମେଇ ଯେଉଁ ସ୍ୱର୍ଗଲୋକରେ ଯେଉଁ ବୃକ୍ଷ ସବୁ ରହିଛି ସେଭଳି କିଭଳି ଭାବେ ନା ପ୍ରବାଳ ନୂତନ ନୂତନ ପତ୍ର ସବୁ ବାହାରୁଛି, ଫଳ ପୁଷ୍ପ ଉର୍ବାର ଭର୍ତ୍ତି ହେଇକି ରହିଛି, ଭର୍ତ୍ତି ହେଇକି ରହିଛି, ଫଳ ପୁଷ୍ପ ସବୁ ଭର୍ତ୍ତି ହେଇକି ରହିଛି ସ୍ୱର୍ଗଲୋକରେ, ଉର୍ବାରୀ ଶାଖା ମର ଦ୍ରୁମେଇ ଅମର ଦ୍ରୁମେଇ ସ୍ୱର୍ଗଲୋକର ତରୁମାନେ ଏଇଭଳି ଭାବରେ। ତାପରେ ତେରଶୁଳ ହଂସ ସାରସ ଚକ୍ରାହ ଓ କାରଣ୍ଡ ବକୁଳା କୁଳାହ ନଳିନ୍ୟୋ ଯତ୍ର କ୍ରୀଡ଼ନ୍ତି ପ୍ରମଦା ସୁରସେବିତା। ଆଉ ଅନ୍ୟ ସବୁ ପକ୍ଷୀମାନଙ୍କ କଥା କହୁଛି, ହଂସ ସାରସ ଚକ୍ରବାକ କାରଣ୍ଡବ ଏଇ ଜଳ କୁକୁଡ଼ା ବୋଲି କହ, ଜଳ କୁକୁଟ ପ୍ରଭୁପାଦ ମହାରାଜ କହିଛନ୍ତି, ଜଳରେ ରହିଛନ୍ତି ଏ କୁକୁଟମାନେ, କାରଣ୍ଡବ ଏଇଭଳି ଭାବରେ ବହୁତ ପରିମାଣରେ ବହୁତ ଭାବରେ ରହିଛନ୍ତି ସେମାନେ ପକ୍ଷୀମାନେ ସବୁ ରହିଛନ୍ତି। ନଳିନୀୟ ସବୁ ପଦ୍ମ ସବୁ ରହିଛି, କିଭଳି ଭାବରେ ଯତ୍ର ନଳିନ କହିଲେ ପଦ୍ମ ଫୁଲ, ସେ ସବୁ ନଦୀମାନଙ୍କରେ ସେଠି ତ ଆକାଶଗଙ୍ଗା ରହିଛନ୍ତି, ଗଙ୍ଗାଦେବୀ ରହିଛନ୍ତି, ତାଙ୍କ ନାମ ହେଉଛି ମନ୍ଦାକିନୀ, ସେଇଠି ବିଭିନ୍ନ ସବୁ ପଦ୍ମ ସବୁ ପ୍ରସ୍ଫୁଟିତ ହେଇଛି। ଏବଂ ଯତ୍ର କ୍ରୀଡ଼ନ୍ତି ପ୍ରମଦା ସୁରସେବିତା, ପ୍ରମଦା କହିଲେ ଅପ୍ସରାମାନେ ବା ସୁନ୍ଦରୀ ରମଣୀଗଣ, ଦେବତାମାନଙ୍କ ଦ୍ୱାରା ସୁରକ୍ଷିତ ହେଇ ସୁରସେବିତା, ଦେବତାମାନେ ତାଙ୍କ ସହିତ ମିଶିକରି ସବୁ ଜଳ କ୍ରୀଡ଼ା ଇତ୍ୟାଦି କରୁଛନ୍ତି, ଏଇଟା ଆନନ୍ଦ ହିଁ ଆନନ୍ଦ। ସ୍ୱର୍ଗ ଲୋକ ତାଙ୍କର କୌଣସି ଚିନ୍ତା ନାହିଁ, କେଉଁଠି ଚାକିରି କରିବେ, କେଉଁଠି ବିଜନେସ୍ କରିବେ, କେମିତି ଟଙ୍କା ରୋଜଗାର କରିବେ, କିଛି ସେସବୁ ନାହିଁ ଚିନ୍ତା, ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି। ପୁଣ୍ୟ ଲୋକ କିଣି ପୁଣ୍ୟ ମଧ୍ୟ ଲୋକଙ୍କୁ ଅଛନ୍ତି, ଏବଂ ଯେଉଁମାନେ ଆମେ ପୁଣ୍ୟ କାର୍ଯ୍ୟ କରିବେ ସେସବୁ ଯିବେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ସତ୍ୱଗୁଣର ଫଳରେ ପୁଣ୍ୟ କାର୍ଯ୍ୟ କରିବାରୁ ସେମାନେ ସ୍ୱର୍ଗ ଲୋକକୁ ସବୁ ଉନ୍ନୀତ ହେବେ, ସେଠି ସବୁ ବହୁତ ଐଶ୍ୱର୍ଯ୍ୟ ସବୁ ରହିଛି। ଆକାଶ ଗଙ୍ଗୟା ଦେବ୍ୟା ଭୂତାଂ ପରିଖଭୂତୟା ପ୍ରାକାରେଣ ଅଗ୍ନିବର୍ଣ୍ଣେନ ସାଟାଳେନୁ ନତେନ ଚ, ବହୁତ ଉନ୍ନତ ଉନ୍ନତ ସବୁ ରହିଛି, ପାଚେରୀ ସବୁ ରହିଛି। ଆକାଶ ଗଙ୍ଗା ବା ଯେଉଁ ଦେବୀ ଗଙ୍ଗା ଦେବୀ ସେଠି ଆକାଶରେ ରହିଛନ୍ତି ବା ସ୍ୱର୍ଗରେ ରହିଛନ୍ତି, ମନ୍ଦାକିନୀ ତାଙ୍କ ନାମ, ବୃତା ପରିଖଭୂତା ଚାରିପଟେ ରହିଛନ୍ତି, ଅଳକାପୁରୀ କଥା କୁହାଯାଉଛି, ଇନ୍ଦ୍ରଙ୍କର ପୁରୀକୁ ଯାଇଛନ୍ତି ନା ସିଏ, ଇନ୍ଦ୍ରଙ୍କୁ ରାଜଧାନୀ ସେଇଟା, ସେଠି ଯାଇକରି ସେ ଆବୃତ କରିଛନ୍ତି, ସେ କିଭଳି ଭାବରେ ନା ଚାରିପଟେ ଗଙ୍ଗା ନଦୀ ରହିଛନ୍ତି, ପରିଖ ଭଳି ରହିଛନ୍ତି ପରିଖଭୂତୟା ପ୍ରାକାରେଣ ଅଗ୍ନିବର୍ଣ୍ଣେନ, ବହୁତ ପାଚେରୀ ସବୁ ରହିଛି ଅଗ୍ନିବର୍ଣ୍ଣ ଭଳି, ଏଭଳି ଭାବରେ ସୁବର୍ଣ୍ଣ ନିର୍ମିତ ଷଟାଳେନୁ ଉନ୍ନତିହୀନ ଚ, ବିଭିନ୍ନ ଅଟ୍ଟାଳିକାମାନେ ସବୁ ରହିଛନ୍ତି, ଯେଉଁଠି ଯୁଦ୍ଧ ସବୁ କରିବା ପାଇଁ ସବୁ ପ୍ରସ୍ତୁତ ରହିଛନ୍ତି ସେମାନେ ଦେବତାମାନେ। ରୁକ୍ମ ପଟକ ପାଟୈଶ୍ଚ ଦ୍ୱାରୈ ସ୍ଫଟିକ ଗୋପୁରୈ ଜୁଷ୍ଟାଂ ବିଭକ୍ତ ପ୍ରପଥାଂ ବିଶ୍ୱକର୍ମ ବିନିର୍ମିତା, ବିଶ୍ୱକର୍ମ ଦ୍ୱାରା ଏହି ସ୍ୱର୍ଗ ନିର୍ମିତ ହେଇଛି, ବିଶ୍ୱକର୍ମା ଦେବତାମାନଙ୍କ ଶିଳ୍ପୀ, ବିଶ୍ୱକର୍ମା ଲେଟେଷ୍ଟ ଟେକ୍ନୋଲୋଜି ତାଙ୍କ ପାଖରେ ରହିଛି। ଆମର ଯେଉଁ ମୁଁ ଶୁଣୁଥିଲି ଯେ ପାଶ୍ଚାତ୍ୟ ଜଗତରେ ଆମେରିକାରେ ନା କେଉଁଠି ତାଙ୍କର ଗୋଟେ ରାସ୍ତା ଯେଉଁ ହେବ ତିନି ଦିନରେ ସେ ରାସ୍ତା ତିଆରି ହେଇଯିବ, NH ନ୍ୟାସନାଲ୍ ହାଇୱେ କେତେ କିଲୋମିଟର ରାସ୍ତା, ତିନି ଦିନରେ ଶୁକ୍ର ଶନି ରବି, କାରଣ ତାଙ୍କ ବହୁତ ରହିଛି ଗାଡ଼ି ସବୁ ରହିଛି, ତିନି ଦିନରେ ସବୁ ହେଇଯିବ, ରେଡ଼ି ହେଇଯିବ, ଏଭଳି ଟେକ୍ନୋଲୋଜି ତାଙ୍କର ରହିଛି। ତେଣୁ ସେଇଭଳି ଭାବରେ ସ୍ୱର୍ଗ ଲୋକରେ ଯେଉଁ ରହିଛନ୍ତି କିଏ ବିଶ୍ୱକର୍ମା, ସେ ନିର୍ମାଣ କରିଛନ୍ତି। ରୁକ୍ମ ପଟକ ପାଟୈଶ୍ଚ କବାଟ ସବୁ ଯେଉଁ ରହିଛି ସ୍ୱର୍ଣ୍ଣର ନିର୍ମିତ କବାଟ, ଦ୍ୱାରେ ସ୍ଫଟିକ ଗୋପୁରେଇ ଯେଉଁ ଦ୍ୱାର ସବୁ ରହିଛି କବାଟ ଦ୍ୱାର କହିଲେ ବିଭିନ୍ନ ଦ୍ୱାର ରହିଛି, ସେ ଅଟ୍ଟାଳିକାମାନଙ୍କ ବିଭିନ୍ନ ଦ୍ୱାର ସବୁ ରହିଛି, ଏସବୁ ଜୁଷ୍ଟାଙ୍ଗ ବିଭକ୍ତ ପ୍ରପଥା ଏବଂ ବିଭିନ୍ନ ପ୍ରକାର ରାସ୍ତା ସବୁ ରହିଛି, ବିଭକ୍ତ ପ୍ରପଥା ବିଭିନ୍ନ ପ୍ରକାର ରାସ୍ତା, ସୁନ୍ଦର ସୁନ୍ଦର ରାସ୍ତା ରହିଛି, ବିଶ୍ୱକର୍ମ ତିଆରି କରିଛନ୍ତି। ସଭା ଚତୁର ରଥାଢ଼ିଆ ବିମାନେଇ ନ୍ୟବୁଦେଇ ୟୁତାମ ଶୃଙ୍ଗାଟକେଇ ମଣି এই বজ্র বিদ্রুম বেদী ভি আউ কোন কোন সব রয়েছে সভা বিভিন্ন সব সভা রয়েছে সভাগৃহ সব রয়েছে বড় বড় হল সব রয়েছে চত্বর রত্যাঢ়া চত্বর কে অঙ্গন বিভিন্ন আমি পড়ে ওড়িয়া অনুবাদ করি সেই নগর অঙ্গন বিস্তৃত পথ সভাগৃহ এবং কোটি কোটি বিমান কোটি কোটি বিমান সব রয়েছে সেটি অর্বুদ বিমান বিমান রক্ষাপ্রাই কোটি ইয়ে না সে আকাশে সেমতি রহব যেতবে চাইলে আসব মন ইয়ে চাল সে বিমান আউ তার পেট্রোল দরকার নাই বা সিএলপিজি দরকার নাই সে চাল তাকে পাইলট দরকার নাই যেটি আমি চাহিদা সেটি যাবে এভাবে বিমান রয়েছে লেটেস্ট টেকনোলোজির বিমান সব রয়েছে এভাবে দশ কোটি বলে কুযাচ্ছে দশ কোটির কম নুহ নর্বুদই দশ কোটি তেত্রিশ কোটি দেবতা আছেন্তি তেণু দশ কোটি কম মিনিমম দশ কোটি আহরি রহব অছি মিনিমম বলে কুযাচ্ছে কম নুহ তার মানে অধিক রয়েছে তেমন এইসব বিমানের সে যুয়ার যে যুয়ার যাবে সব বিমানের চাড়ি যাবে সেইভাবে ভাবে এইভাবে ভাবে সব রয়েছে এবং চতুষ্পদ স্থলগুলিক মণিময় এবং সেটার হীরক প্রবাল নির্মিত উপবেশন উপবেশন স্থান মান সব লা বহুত সুন্দর সুন্দর হীরা প্রবাল ইত্যাদি এইসব মূল্যবান প্রস্তর সব তৈরি হয়েছিল সুস্থান এবং যত্র নিত্য বয়রূপা সব রমণী মানকর যে স্বর্গর রমণী মানে অবসর মানকর বর্ণনা করে কিভাবে ভাবে না নিত্য বয় সবুবেলে সেমানে বয় কহিলে বহু যুবক অবস্থা যুবকী যুবতী অবস্থায় যুবক অবস্থায় সব রয়েছে বৃদ্ধ হবে না তাঁকর আয়ুষ বর্ণনা করা প্রভুপাদ মহারাজ কহতি আমার পৃথিবী লোকর গণনার আমার যদি ছ মাস হচ্ছে তাঁকর গোটে দিন তাঁকর রাতে মধ্যে সেইভাবে ভাবে আমার ছ মাস এমনি দিন রাতে মিশলে আমার গোটিয়ে বর্ষ এইভাবে ভাবে সে দশ হাজার বর্ষ জীবন ধারণ করতে সেই তাঁকর অমর বর্ষে দেবতা মানুষ অমরা বলে কুযায় বহু বর্ষ তাঁকর আয়ুষ রয়েছে তেণু ইয়ে যে বুড়া হয়ে গেলে সে বুড়া হয়ে যাতে তা নুহ বার্ধক আসলে মধ্যে সে যুবক অবস্থায় রহতি যত্র নিত্য বয় রূপা সবুবেলে সে যুবক বা যুবতী এইভাবে ভাবে রয়েছেন শ্যামা বিরজ বাসস তাঁকর বস্ত্রের কোণী রজ বা মহিলা না সবুলে চিকচিক রয়েছে কোণী ধূলি না বিরজ বাসস্থ পাশ্চাত্য জগতের মধ্যে সেইভাবে ভাবে আপনার ড্রেস পিঁধিলে সেটি কোণী ধূলি আসবে না গোটে ড্রেস সুদ্ধা আপনার যেতদিন পিঁধিলে মহিলা হব না বিরজ বাসস শ্যামার অর্থ আমার এটি কৌশল শীতকালে বিশ্বনাথ ঠাকুর কৌশল শীতকালে ভবে দুষ্ণা তাঁকর শরীর এইভাবে ভাবে যে এ রমণী মান কথা কুযাচ্ছে পুরুষ মান সেইভাবে ভাবে তাঁকর শীতকালে তাঁকর এয়ার কন্ডিশন শরীর শীত হলে তাঁকর শরীর উষ্মতা প্রদান করব শীতকালে ভাবে দুষ্ণা উষ্মকালে সুশীতল গরম হলে তাঁকর শরীর শীতলতা বাহার এইভাবে শ্যামা এবং বিশেষভাবে স্ত্রীলোক মানকর কথা কুছি স্তনৌ সুকঠিনৌ না যাসাং তাং শ্যাম পরিকীর্তিত এমানে হচ্ছেন শ্যামা বলে কুযাচ্ছে বিশ্বনাথ চক্রবর্তী তাঁর ভাষায় কেছেন এমানে এইভাবে শ্যামা বিরজ বাসস ভ্রাজন্তে রূপবর্ণ আর্য বহু রূপ ভাবে রয়েছেন বহু রূপ সুন্দর সুন্দরী সব রয়েছেন আর্য নারী মানে স্ত্রীলোক মান কথা কুযাচ্ছে ভ্রাজন্তে কিভাবে সে সুন্দর দেখা যাচ্ছেন না অর্চি বি রূপবর্ণ্য এমনি অগ্নিরে শিখা বাহারে অগ্নি শিখা অর্চি সেইভাবে ভাবে সে জ্বলন্ত ভাই দেদীপ্যমান হচ্ছেন এতে তাঁর সৌন্দর্য রয়েছে স্ত্রীলোক মানকর তাপরে সুরস্ত্রী কেশ বিভ্রষ্ট নব সৌগন্ধিক সজাম যত্রা মোদমুপাদায় মার্গ আভাতি আভাতি মারুত কিভাবে সেটিকার পুনি অধিক বর্ণনা কর সুরস্ত্রী কেশ বিভ্রষ্ট সুরস্ত্রী লোক মানে অপ্সরা মানে বা তাঁকর পত্নী মানে দেবতা মানে পত্নী মানে তাঁকর কেশরে যে ফুল সব ধারণ করতে সে কেশরু যে ফুল পড়িকি ঝড়িকি বিভ্রষ্ট নবসৌগন্ধিক সজাম সজাম বা ফুল মাল সব ধারণ করছেন ବା ଶରୀରରେ ଧାରଣ କରିଛନ୍ତି, ମସ୍ତକରେ କେଶରେ ଧାରଣ କରିଛନ୍ତି, ସେଥିରୁ ସେ ଯେଉଁ ଫୁଲମାଳ ପଡ଼ିଯାଉଛି ନବ ସୌଗନ୍ଧିକ, ସବୁବେଳେ ସୁଗନ୍ଧି ସବୁ ଆସୁଛି, ପଦ୍ମ ଫୁଲ ଭଳି ସୁଗନ୍ଧି ସବୁ ରହିଛି। ଯତ୍ର ଆମୋଦ ମୁପାଦାୟ ମାର୍ଗ ଆବାଦି ମାରୁତ, ସେ ମାର୍ଗରେ ଯେଉଁ ସବୁ ପଡ଼ିଛି ଫୁଲ ସବୁ ପଡ଼ିଛି, ସେ ଯେଉଁ ମାରୁତ ବା ଯେଉଁ ବାୟୁ ଆସୁଛି, ବାୟୁ ବାହୁଛି, ସେ ସୁଗନ୍ଧିରେ ସୁଗନ୍ଧିତ ହୋଇଯାଉଛି। ସୌରଭ ସେ ବାୟୁର ଏଭଳି ଭାବରେ ସୌରଭ ରହିଛି, ଏଭଳି ସୁଗନ୍ଧିତ ପବନ ଆସୁଛି, ବାୟୁ ଆସୁଛି। ଏବଂ ହେମ ଜାଲାକ୍ଷ ନିର୍ଗଚ୍ଛ ଧୂମେନା ଅଗ୍ରୁଗନ୍ଧିନା ପାଣ୍ଡୁରେଣ ପ୍ରତିଚ୍ଛନ୍ନ ମାର୍ଗେ ଯାଆନ୍ତି ସୁରପ୍ରିୟା। ସୁରପ୍ରିୟା ବା ସ୍ତ୍ରୀଲୋକମାନେ ବା ଅପ୍ସରାମାନେ ଏଭଳିଆ କେମିତି ଯାଉଛନ୍ତି, ହେମ ଜାଲାକ୍ଷ ନିର୍ଗଚ୍ଛତ, ତାଙ୍କର ଗୃହରେ ଏଭଳି ଭାବରେ ଅଗୁରୁ ସବୁ ରହିଥିବ, ଧୂମେନ ଅଗୁରୁ ଗନ୍ଧିନା, ବହୁତ ସୁନ୍ଦର ଗନ୍ଧ ଆସୁଥିବ ସେ ଅଗୁରୁ, ସୁବାସିତ ଅଗୁରୁ, ତେଣୁ ସେ ଯେଉଁ ତାର ଯେଉଁ ଧୂଆଁ କଳା ନୁହଁ ଧଳା ଧଳା ହେଇକି ରହିଥିବ। ହେମ ଜାଲାକ୍ଷ ନିର୍ଗଚ୍ଛ, ତାଙ୍କର ଯେଉଁ ରହିଛି ଝରକା ସବୁ ରହିଛି, ସୁବର୍ଣ୍ଣ ନିର୍ମିତ ଝରକା ସବୁ ରହିଛି ହେମ ଜାଳ, ସେଇଥିରୁ ସବୁ ସେ ଧୂଆଁ ଆସୁଥିବ। ପାଣ୍ଡୁରେଣ ପ୍ରତିଚ୍ଛନ୍ନ, ସେଇ ଧୂଆଁ ଏଇଭଳି ଭାବରେ ହେଇଯାଇଥିବ, ଆକାଶ ବାଦଲ ଭଳି ହେଇଯାଇଥିବ, ତେଣୁ ଆଉ ସୂର୍ଯ୍ୟଙ୍କର କିରଣ ମଧ୍ୟ ଆସିବ ନାହିଁ, ସେଇଭଳି ଭାବରେ ଏୟାର କଣ୍ଡିସନ ଭଳି ରହିଥିବ। ସେଇ ମାର୍ଗରେ ଯାଆନ୍ତି ସୁରପ୍ରିୟା, ସେଇଭଳି ଭାବରେ ସ୍ତ୍ରୀଲୋକମାନେ ଅପ୍ସରାମାନେ ଏଇ ଯେଉଁ ରାସ୍ତା ଯାଆନ୍ତି, ତାଙ୍କୁ ଗରମ ଗ୍ରୀଷ୍ମ ଅନୁଭବ ହୁଏ ନାହିଁ, ତାପ ଅନୁଭବ ହୁଏ ନାହିଁ, ଏ ବାଦଲ ଭଳି ରହିଥିବ, ବହୁତ ସୁଗନ୍ଧି ଆସୁଥିବ, ବାୟୁ ସୁଗନ୍ଧି ଅଗୁରୁ ସୁଗନ୍ଧି ସବୁ ପ୍ରକାର ରହିଛି, ଏସବୁ ଐଶ୍ୱର୍ଯ୍ୟ ସବୁ ରହିଛି। ମୁକ୍ତ ବିତାନେର୍ ମଣି ହେମ କେତୁଭି ନାନା ପତାକା ବଳିଭୀରବାବୃତାମ ବଳିଭୀରାବୃତାମ ଶିଖଣ୍ଡୀ ପାରାବତ ଭୃଙ୍ଗନାଦିତାଂ ବୈମାନିକ ସ୍ତ୍ରୀ କଳଗୀତ ମଙ୍ଗଳାମ। ମୁକ୍ତ ବିତାନେର୍ ମଣି ହେମ କେତୁଭି, ବହୁତ ଚନ୍ଦ୍ରତାପ ଭଳି କୁହାଯାଉଛି, ଚନ୍ଦ୍ରତାପ ମୁକ୍ତା ଶୋଭିତ, ଚନ୍ଦ୍ରତାପ ସବୁ ରହିଥିବ, ଏମିତି ସବୁ ଚନ୍ଦ୍ର ଯେଉଁ ଟାଣନ୍ତି ଯେଉଁ ଇଏ କ'ଣ ତାକୁ କୁହନ୍ତି, ସବୁ ଲଗାନ୍ତିନି ସବୁ ଚାନ୍ଦୁଆ ଭଳି, ଚାନ୍ଦୁଆ ଭଳି ସବୁ, ଚନ୍ଦ୍ରତାପ ବୋଲେ ଚାନ୍ଦୁଆ, ଏଗୁଡ଼ା କ'ଣ ମୁକ୍ତାରେ ନିର୍ମିତ ଚନ୍ଦ୍ରତାପ। ହେମ କେତୁ ବି ସୁବର୍ଣ୍ଣରେ ଯେଉଁ ପତାକା ସବୁ ରହିଛି, ପ୍ରସାଦ ଗୁଡ଼ିକରେ ଥିବା ଯେଉଁ ପତାକା ମାନେ ସେସବୁ ସୁବର୍ଣ୍ଣରେ ନିର୍ମିତ ହେଇଛି ପତାକା। ନାନା ପତାକା ବଳିଭି ଆବୃତମ, ବଳଭି ଆବୃତମ, ବଳଭି କହିଲେ ପ୍ରାସାଦର ଗମ୍ବୁଜ, ଏସବୁ ପତାକା ସବୁ ରହିଛି ସୁବର୍ଣ୍ଣ ନିର୍ମିତ ପତାକା। ଶିଖଣ୍ଡୀ ବା ମୟୂର, ପାରାବତ ବା କପୋତ, ଭୃଙ୍ଗ ବା ଯେଉଁ ମୟୂର ଏ କ'ଣ ଭ୍ରମର, ଏମାନେ ସବୁ ସୁନ୍ଦର ନାଦ କରୁଛନ୍ତି, ଗାନ କରୁଛନ୍ତି। ଏବଂ ଏଇଭଳି ଭାବରେ ଏଇ ସୁନ୍ଦର ପରିବେଶରେ ବୈମାନିକ ବିମାନରେ ସ୍ତ୍ରୀଲୋକମାନେ କଳଗୀତ ମଙ୍ଗଳମ ଗୀତ ଗାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କର ଗୁଣଗାନ ଚାଲିଛି ସେଠି ମଙ୍ଗଳମ କଳଗୀତ ମଙ୍ଗଳ, ବହୁତ ସୁନ୍ଦର କଣ୍ଠ ତାଙ୍କର ରହିଛି, ବହୁତ ସୁନ୍ଦର କଣ୍ଠରେ ସେମାନେ ଗାନ କରୁଛନ୍ତି, ଭଗବାନଙ୍କର ଗୁଣଗାନ କରୁଛନ୍ତି। ଏବଂ ମୃଦଙ୍ଗ ଶଙ୍ଖ ଆନକ ଦୁନ୍ଦୁଭେଇ ସ୍ତନେଇ ସତାଳ ବୀଣା ମୂର ଜ୍ୟେଷ୍ଠ ବେଣୁ ଭି ନୃତ୍ୟ ସେବା ଦେଇ ରୂପଦେବ ଗୀତ କେହି ମନୋରମାଂସ ପ୍ରଭା ଜିତ ପ୍ରଭା। ସେଠି ଖାଲି ତ କିଛି କାମ ନାହିଁ ନା, ଖାଲି ଭଗବାନଙ୍କର ସଙ୍ଗୀତ ଗାନ ହେଉଛି, ଏସବୁ ଆନନ୍ଦ ସେମାନେ ସବୁ ଜଳ କ୍ରୀଡ଼ା ଇତ୍ୟାଦି କରୁଛନ୍ତି, ଏଭଳି ଭାବରେ ଗାନ ନର୍ତ୍ତନ ଇତ୍ୟାଦି ଚାଲିଛି, ରୋଷେଇବାସ କିଛି ଦରକାର ନାହିଁ, ଯାହା ଚାହିଁବେ ତାହା ପହଞ୍ଚିଯିବ। ମୃଦଙ୍ଗ ଗାନ ହେଉଛି, ବାଦନ ହେଉଛି, ଶଙ୍ଖ ବାଦନ ହେଉଛି, ଆନକ ଦୁନ୍ଧବି ଇତ୍ୟାଦି ସ୍ୱର୍ଗରେ ଏସବୁ ରହିଛି, ଏସବୁ ବାଦ୍ୟ ସବୁ ରହିଛି, ବହୁତ ତାଳ ତାଳରେ ସବୁ ବାଜୁଛି, ମୃଦଙ୍ଗ ଇତ୍ୟାଦି ବାଜୁଛି, ଶଙ୍ଖ ଇତ୍ୟାଦି ସବୁ, ଆନକ ଦୁନ୍ଧବି ଇତ୍ୟାଦି, ବୀଣା ବେଣୁଭି ମୂରଜ୍ୟେଷ୍ଠ ବେଣୁ ମଧ୍ୟ ବାଦନ କରାଯାଉଛି, ଏବଂ ସେମାନେ ସବୁ ନୃତ୍ୟ କୁର୍ସବା ଦେଇ ଏ ବାଦ୍ୟ ସହିତ ସେମାନେ ମଧ୍ୟ ନୃତ୍ୟ କରୁଛନ୍ତି, ଉପଦେବ ଗୀତ କେହି ଉପଦେବ ମାନେ ଏଇ ଯେଉଁ ଗନ୍ଧର୍ବ ଇତ୍ୟାଦି ଗନ୍ଧର୍ବ ବିଦ୍ୟାଧର ଏମାନେ ସବୁ ମଧ୍ୟ କିଏ ନୃତ୍ୟ କରୁଛନ୍ତି, କିଏ ବାଦ୍ୟ ବାଦନ କରୁଛନ୍ତି। ଏଇଭଳି ଭାବରେ ମନୋରମା ସ୍ୱ ପ୍ରଭା ଜିତ ପ୍ରଭା ଏତେ ସୁନ୍ଦର ରହିଛି, ଏମିତିକି ସୌନ୍ଦର୍ଯ୍ୟକୁ ମଧ୍ୟ ସେ ଜିତି ଯାଉଛନ୍ତି। ସୁପ୍ରଭା ପ୍ରଭାଦେବୀକୁ ମଧ୍ୟ ପରାଭୂତ ହେଉଥିଲା ସେ ପ୍ରଭା ଆଭା, ଏତେ ସୌନ୍ଦର୍ଯ୍ୟ ରହିଛି ସେ ସ୍ୱର୍ଗ ଲୋକରେ। ତେଣୁ ଏଇଟାକୁ ଶୁଣି ଆମେମାନେ ଭାବିବା ଆମେ ବି ଗଲେ ହନ୍ତା ସେଠିକି, ଆମେ କହିଲୁ ନା ସେ ସିଦ୍ଧର୍ଶନୀ କହୁଛନ୍ତି ଏଇ କାହିଁକି ଏସବୁ ବର୍ଣ୍ଣନା କରାଯାଉଛି ନା ଧିକ୍ ଗ୍ରାମ୍ୟ ସୁଖମ୍, ମୁଁ କହିଲି ଏଇଟା ଧିକ୍ ଗ୍ରାମ ଏ ଗ୍ରାମ ସୁଖ ହେଉଛି, ଏ ଗ୍ରାମ୍ୟ ସୁଖ ଇଏ ହେଉଛି ଧିକ୍ ଧିକାର ଏ ଗ୍ରାମ ସୁଖକୁ, ଏତେ ସୁଖ ରହିଛି କିନ୍ତୁ ଗୋଟିଏ ମୁହୂର୍ତ୍ତରେ ନଷ୍ଟ ହୋଇଯିବ, ସବୁ ବର୍ଣ୍ଣନା କରାଯିବ ଗୋଟିଏ ମୁହୂର୍ତ୍ତରେ ନଷ୍ଟ ହୋଇଯିବ। ତଥାପି ଯେଉଁମାନେ ଚାହୁଁଛନ୍ତି ସେଠିକି ଯିବା ପାଇଁ ତାଙ୍କର କ୍ୱାଲିଫିକେସନ୍ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସେଠିକି ସମସ୍ତେ ଯାଇପାରିବେ ନାହିଁ। ଯାଆଁ ନ ବ୍ରଜନ୍ତି ଅଧର୍ମିଷ୍ଠା, ଅଧର୍ମୀ ବ୍ୟକ୍ତିମାନେ ସେଠିକି ଯାଇପାରିବେ ନାହିଁ ଅଧର୍ମିଷ୍ଠା। ଯେମିତି ରାବଣ ଚିନ୍ତା କରୁଥିଲା ସ୍ୱର୍ଗକୁ ଗୋଟେ ସିଡ଼ି ପକାଇଦେବ, ସିଡ଼ି ପକାଇଦେଲେ ସେମାନେ ଆଉ କାହାର ଦରକାର ନାହିଁ ଧର୍ମ କରିବା, ସେମାନେ ଯାଇପାରିବେ। ବୈଜ୍ଞାନିକମାନଙ୍କର ଉଦ୍ୟମ ମଧ୍ୟ ସେଇଭଳି ଭାବରେ, ସେମାନେ ଯଦି ଚାହୁଁଛନ୍ତି ଯିବା ପାଇଁ ତାଙ୍କର ଉଦ୍ୟମ ହେଉଛି ସେଇଭଳି ଭାବରେ ସେମାନେ ଯାଇପାରିବେ ନାହିଁ। ଯେତେବେଳେ 1969 ପ୍ରଥମେ ଚନ୍ଦ୍ରଲୋକକୁ ଗଲେ ବୋଲି କୁହାଗଲା, ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଥିଲେ, ସେହି ସମୟରେ ତାଙ୍କୁ ପଚରାଗଲା ଆପଣଙ୍କର କ'ଣ ମନ୍ତବ୍ୟ, ସେ କହିଲେ ସେମାନେ ସେଠିକି ଯାଇନାହାନ୍ତି, ଚନ୍ଦ୍ରଲୋକକୁ ଯାଇନାହାନ୍ତି। ତେଣୁ ଏଇଟାକୁ ବିଶ୍ୱାସ କରିପାରିଲେନି କେତେଜଣ, ଏମିତିକି ତାଙ୍କର କେତେଜଣ ଶିଷ୍ୟ ମଧ୍ୟ ତାଙ୍କୁ ତ୍ୟାଗ କରିଦେଲେ, କହିଲେ ପ୍ରଭୁପାଦ ଇଏ କନଜରଭେଟିଭ୍ ଲୋକ, ଇଏ ବୁଝିପାରିବେ ନାହିଁ, ଦେଖିକି ମଧ୍ୟ ଦେଖୁନାହାନ୍ତି। କିନ୍ତୁ ପରେ ଆପଣମାନେ ଜାଣିଥିବେ ବୋଧେ, ପରେ ବୈଜ୍ଞାନିକମାନେ ଗୋଟେ ଲେଖିଛନ୍ତି ଗୋଟେ ଯେ ସେମାନେ ପ୍ରକୃତରେ ଯାଇନାହାନ୍ତି। ତେଣୁ ଚନ୍ଦ୍ରଲୋକ, ଯେଉଁ ଚନ୍ଦ୍ରଲୋକରେ କୁହାଯାଇଛି ଭଗବତ ଗୀତାରେ ଭଗବାନ କହିଛନ୍ତି 10 ପ୍ରଭାସମି ଶେଷ ସୂର୍ଯ୍ୟ ହୋ, ଭଗବାନଙ୍କର ଇଏ ହେଉଛି ଭଗବାନ ଏଇ ପ୍ରଭା, ଏ ଚନ୍ଦ୍ରକୁ ଦେଖିଲେ ଜଣେ ଭଗବାନ ଜାଣିଯିବ, ଭଗବତ ଚେତନଶୀଳ ହୋଇଯିବ। ଏବଂ 15 କୃଷ୍ଣାମି ଚୌଷଧି ସର୍ବା ସୋମଭୂତ ରସାତ୍ମକ, ସୋମ ବା ଚନ୍ଦ୍ରରେ ଯେଉଁ ରସ ରହିଛି ଏ ରସ ଦ୍ୱାରା ପତ୍ର ପୁଷ୍ପ ଏମାନେ ଫଳ ଫଳ ପୁଷ୍ପ ଏମାନେ ସବୁ ରସ ପ୍ରାପ୍ତ ହୁଅନ୍ତି, ଯାହାର ଆଲୋକରେ ଫଳ ପୁଷ୍ପ ସବୁ ହେଉଛନ୍ତି। ଆଉ ସେଠି ବ୍ୟାରେନ୍ ଲ୍ୟାଣ୍ଡ, କିନ୍ତୁ ସେଠି କେମିତି ସମ୍ଭବ ହେବ, ମରୁଭୂମି କେମିତି ସେଠି ରହିବ। ତେଣୁ ଯାହା ବି ହେଉ ସେଠି କୁହାଯାଏ ଯାଂ ନ ବ୍ରଜନ୍ତି ଅଧର୍ମିଷ୍ଠା, ଅଧର୍ମୀ ବ୍ୟକ୍ତିମାନେ ସେଠିକି ଯାଇପାରିବେ ନାହିଁ। ଆଉ କିଏ କିଏ ଯାଇପାରିବେ ନାହିଁ, ଖଳା, ଖଳା କହିଲେ ଈର୍ଷାପରାୟଣ ବ୍ୟକ୍ତି, ଭୂତ ଦ୍ରୋହ, ଭୂତ ଦ୍ରୋହ କହିଲେ ଜୀବମାନଙ୍କୁ ଯେଉଁ ଦ୍ରୋହ କରନ୍ତି ବା ଜୀବ ଇତ୍ୟାଦି ଇତ୍ୟାଦି କରନ୍ତି ଭୂତ ଦ୍ରୋହ। ଷଠା, ଷଠା କହିଲେ ପ୍ରତାରକ ବ୍ୟକ୍ତି, ମାନିନ ବା ଦାମ୍ଭିକ କାମୀ ବ୍ୟକ୍ତି, ଲୁବ୍ଧା ବା ଲୋଭି, ଏବିହୀନା ବ୍ରଜନ୍ତି ଯତ୍, ଏଇଥିରୁ ଯେଉଁମାନେ ମୁକ୍ତ ସେମାନେ ସେଠି ଯାଇପାରିବେ, ନହେଲେ ସମସ୍ତେ ଯାଇପାରିବେନି ସେଠିକି, ଧର୍ମୀ ଧର୍ମ ବ୍ୟକ୍ତି ନହେଲେ ଧାର୍ମିକ ବ୍ୟକ୍ତି ନହେଲେ ସେଠି ଯାଇପାରିବେ ନାହିଁ। ସେମାନେ ଭଗବତ ଗୀତା ନବମଧ୍ୟାରେ ଭଗବାନ କହିଛନ୍ତି ସେ କଥା, ତ୍ରୈବିଦ୍ୟା ମାଂ ସୋମବା ଭୂତ ବାପା ଯଜ୍ଞେ ରିଷ୍ଟ୍ୱା ସୁଗତିଂ ପ୍ରାର୍ଥନ୍ତେ ତେ ପୁଣ୍ୟମାସାଧ୍ୟ ସୁରେନ୍ଦ୍ର ଲୋକମ ଅଶ୍ନତି ଦିବ୍ୟାନ୍ ଦିବ୍ୟଦେବ ଭୋଗା। ଏଇ ଯେଉଁ ଋଗ୍ଭେଦ ସାମବେଦ ଯଜୁଭେଦ ଏଇ ତ୍ରୈବେଦ୍ୟା ବୋଲି କୁହାଯାଉଛି, ଏଥିରେ ଯେଉଁ କର୍ମକାଣ୍ଡ ଧାରା ରହିଛି ଏ କର୍ମକାଣ୍ଡ ଧାରା ସେମାନେ କରିକିରି ତ୍ରୈବିଦ୍ୟା ମାନେ ସୋମପା ସୋମପାନ କରନ୍ତି, ଏଇ ଯଜ୍ଞରେ ସେମାନେ ସୋମପାନ କରିବା ଦ୍ୱାରା ପୂତ ପାପା ସେମାନେ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଆନ୍ତି। ତେଣୁ ସେମାନେ ଭଗବାନ ପ୍ରାର୍ଥନା କରନ୍ତି ଯଜ୍ଞକୁ, ଯଜ୍ଞ ମାଧ୍ୟମରେ ଭଗବାନ ପ୍ରାର୍ଥନା କରି ସ୍ୱର୍ଗତିଂ ସ୍ୱର୍ଗକୁ ଯିବା ପାଇଁ ପ୍ରାର୍ଥନା କରନ୍ତି, ତେଣୁ ସେମାନେ ସ୍ୱର୍ଗ ଲୋକକୁ ଉନ୍ନୀତ ହେବେ, ସମସ୍ତେ ଯାଇପାରିବେ ନାହିଁ। ତେଣୁ ତାଂ ଦେବଧାନିଂ ସ ବରୁଥିନିପତି ବହି ସମନ୍ତା ରୁରୁଧେ ପୃତନ୍ୟା ଆଚାର୍ଯ୍ୟ ଦତ୍ତଂ ଜଳଜଂ ମହାସ୍ୱନଂ ଦାଧ୍ମୌ ପ୍ରଯୁଞ୍ଜନ ଭୟମେନ୍ଦ୍ର ଯୋଶିଦାମ। ବର୍ତ୍ତମାନ ସ୍ୱର୍ଗଲୋକର ବର୍ଣ୍ଣନା ସରିଗଲା, ବର୍ତ୍ତମାନ ଇନ୍ଦ୍ର ଏ ଯେଉଁ ବଳି ମହାରାଜ ଯାଇଛନ୍ତି ସେମାନେ ମଧ୍ୟ ଦେଖୁଛନ୍ତି ସ୍ୱର୍ଗଲୋକ ଏଇଭଳି ଭାବେ ରହିଛି, ବା ତାଙ୍କର ଜ୍ଞାନ ଥିବ, ଯାହା ବି ହେଉ ସେଇଠି ପହଞ୍ଚିକିରି ତାଙ୍କ ଦେବଧାନୀ ରାଜଧାନୀକି ଆକ୍ରମଣ କରିଦେଲେ ବଳି ମହାରାଜ। तान देवधानी स मरुथिनीपति, मरुथिनीपति कहले सेनापति मानक सहित जाकि सेठी आक्रमण करदे। बही समंतात बाहर चारिपट समंतात बाहर भितर को जाइना सब गेट फेट अच्छी बंद होपारे ना तेणु बाहर चारिपटे रही जाइए रुरुधे रोधन करदे बंदी करदे रुत नया सैन्य मान द्वारा सैनिक मान द्वारा स्वर्ग को अवरुद्ध करदे। एवं आचार्य दत्त जलजंग महासनंग से जो शुक्राचार्य देते जो शंख से शंख को नाद कले महादमऊ शंख को प्रदान नाद कले प्रजुंजन भयमेन्द्र जो सीताम शंखनाद करदे जो बहुत आनंद नृत्य गीत चलता सब होता सब बंद हो गला शब्द शुणिक भय आसीगला समस्त सब स्तब्ध हो गले भय आसीगला इंद्र जोशीताम देवता मान द्वारा बा देवता मान राजा जे इंद्र तांकर पत्नी माने बा तांकर अप्सरा माने बा अन्य सब देवता मान पत्नी माने बा अप्सरा माने जो आनंद करूथिले सब बर्तन बंद हो गला भय आसीगला शब्द शुणीदे भीषण शब्द है तेणु ये शुणिकी सब कौन है ना भगवान तमद्भिप्रेत्य बड़े परम उद्यम सर्वदेव गण पेतो गुरु मेत दुबाज तेणु ये सब नृत्य गीत सब चलता मन मौज मजलिस चलता सब बंद हो गला तेणु भगवान इंद्र तमभिप्रेत्य से परिस्थिति रे बुझिपारे से शंखनाद हो जापारे प्रतिद्वंदी जड़े आह्वान करुच्ची युद्ध करने जापारे साधारण युद्ध पूर्व शंखनाद कराए भगवद गीतार से कहुई प्रथम कौर मैने तस्य संजन हर्षं कुरु वृद्ध पिताम शंखनाद विनोदोच्चै शंखक दादु सिंहनाद विनोदोच्चै शंखक दादु प्रतापवान बहुत प्रतापशाली शंख को नाद कले भीष्म प्रथम भीष्म नाद कले कौरव पक्ष सब नाद कले तापरे पांडव पक्ष सब शंखनाद कले युद्ध आरंभ पूर्व शंखनाद करा जाए तेणु इंद्र बुझिपारे भगवान बड़े परम उद्यम बास से जापारे देखिपारे बढ़ी यही भाव शंखनाद कर जलजंग शब्द कह मैंने एक एक वचन कवल बड़ी महाराज शंखनाद करते आउ कहीं शंखनाद करना से जलजंग शब्द कहगलाना ता पूर्व आचार्य दत्त जलजंग एक वचन कह गोटे शंखनाद कर समुद्र नाद कर कौन होता भगवद गीता जो कहते संजय धृतराष्ट्र कहते जोबले कौरव पक्ष शंखनाद कले से तार प्रभाव कौन है पांडव मान शब्द तुम्ल भवेत बोली कहुई भीषण शब्द है खाली एति कहगला आज कह गला ना कि पांडव मैंने जो शंखनाद कले दिव्य शख दिव्य शंख सब नाद कले स्वघोष धातराष्ट्राण हृदयान विदार है कह संजय कौशल धृतराष्ट्र को आपण पुत्र मान हृदय विदारण हो गला आम श्री सुंदर राधागोविंद से महाराज कहते से शंखनाद एक दुई सब कर पकड़े से युद्ध स्थल में युद्ध हवा पूर्व सब यार अवस्था हो गला तेणु इंद्र भय आसीगला तेणु भगवान तम अभिप्रेत्य बड़े परम उद्यम से जापारे बड़ी महाराज जहाँ को हत्या कर देते से आज खाली बलवान होना शंखनाद देखी से भय करगले एवढ़ी अवस्था आसी जाइए तेणु सर्वदेवगण पेदो 33 कोटी देवता अच्छा समस्त देवता मान नहीं गुरु मेत दुबाज गुरु के पास गले किए गुरु किए बृहस्पति बृहस्पति पाक पहुँच गले दुबाज कहले भाव कौन कहले भगवान उद्यम भूयान बड़ेर्ण पूर्वैरिण अविश्य मीम मन्ये केनासी तेजसोर्जित प्रणाम करी कहले गुरुदेव भगवान ये उद्यम भूयान बड़े आमर जो पूर्व शत्रु बड़ी से वर्तमान तार उद्यम एत शक्तिशाली हो जाती देखी तक तेज देखिए मैंने भय कर अविश्य सहय कर पार्ना तेज रही इमंग मन्ये इंद्रदेव कहते समझ एकाथर कहे ना इंद्रदेव कहते ତେଣୁ ତାଙ୍କର ଯେଉଁ ତେଜ ଦେଖି ଆମେ ତାକୁ ସହ୍ୟ କରିପାରୁନାହୁଁ। କେନାସି ତେଜସ୍ୱ ଅର୍ଚିତ, କେଉଁଠୁ ଆସିଲା ତାଙ୍କ ଏତେ ତେଜ, କେମିତି ତାଙ୍କ ତେଜ ବୃଦ୍ଧି ପାଇଲା, ଏଇଭଳି ଭାବରେ ପ୍ରଶ୍ନ ପଚାରିଲେ। ତେଣୁ ନୟନଂ କଶ୍ଚିତ୍ କୁତୋପାପି ପ୍ରତିବ୍ୟୋଢୁ ମଧୀଶ୍ୱର ପିବନିବ ମୁଖନେଦଂ ଲିହନିବ ଦେଶୋଦଶ ଦହନିବ ଦିଶୋ ଦୃଗ୍ଭି ସମ୍ବର୍ତ୍ତାଗ୍ନି ରିବୋତ୍ଥିତ। ଆ ପୂର୍ବରୁ ଯେଉଁଭଳି ଭାବରେ ସୁଖଦେବ ଗୋସ୍ୱାମୀ କହିଥିଲେ ସେମାନେ ଯେମିତି ଚକ୍ଷୁ ଦ୍ୱାରା ପାନ କରିଦେବେ, ଏଇଭଳି ଭାବରେ ତାଙ୍କର ଶକ୍ତି ଥିଲା। ଇନ୍ଦ୍ର ମଧ୍ୟ ସେଇଭଳି ଭାବରେ ଅନୁଭବ କଲେ। ନୈନଂ କଶ୍ଚିତ୍ କୁତୋପାପି, ଏମାନେ କେମିତି ଏଇଟା ସବୁ ପ୍ରାପ୍ତ ହେଲେ, ପ୍ରତିବ୍ୟୋଢୁ ମଧୀଶ୍ୱର, ତାଙ୍କ ପ୍ରତି ଆମେ ପ୍ରତିକାର କରିବା ପାଇଁ ଆମେ ସକ୍ଷମ ହୋଇପାରୁନାହୁଁ, ପ୍ରତିବ୍ୟୋଢୁ ପ୍ରତିକାର କରିବା ପାଇଁ ଆମର ଶକ୍ତି ଆସୁନାହିଁ। କାହିଁକି ନା ପିବନିବ ମୁଖ ନେଦମ୍, ସେ ଯେମିତି ମୁଖରେ ଯେଉଁ ପାନ କରିଦେବେ, ଆମକୁ ସବୁ ମୁଖରେ ପାନ କରିଦେବେ, ଆଉ ଯୁଦ୍ଧ କ'ଣ କରିବେ ତାଙ୍କ ସହିତ। ଲିହନିବ ଦିଶ ଦଶ, ଦଶ ଦିଶକୁ ଯେମିତି ସେମାନେ କ'ଣ ଲିହନ ଦିଶ ମୁଖରେ ପିଇଦେବେ ଏବଂ ଦଶ ଦିଶ ଲିହନ ଚାଟି ପକେଇବେ ସବୁ ଦଶ ଦିଶକୁ, ଏମିତି ଜୁହାରେ ଜୁହା ଦ୍ୱାରା ଲିହନ କରିଦେବେ ସବୁ, ଏତେ ଶକ୍ତି ତାଙ୍କର ରହିଛି। ଲିହନ ଦହନିବ ଦିଶ ଏବଂ ସବୁ ଯେମିତି ଦଶ ଦିଶକୁ ଜଳେଇ ପକେଇବେ, ଦୀର୍ଘି ତାଙ୍କର ଚକ୍ଷୁ ମାଧ୍ୟମରେ, ଏତେ ଶକ୍ତି ତାଙ୍କର ରହିଛି, ଏମାନେ ଅନୁଭବ କରୁଛନ୍ତି। ସମ୍ବତାଗ୍ନି ରିବୋତ୍ଥିତ, ଏ ପ୍ରଳୟ ସମୟରେ ଯେଉଁ ରହିଛି ସମ୍ବର୍ତ୍ତକ ଅଗ୍ନି ରହିଛି, ସେଇଭଳି ଭାବରେ ପ୍ରଳୟ ଭଳି ତାଙ୍କର ଶକ୍ତି ଆସିଗଲାଣି, ପ୍ରଳୟ କରିଦେବେ ସବୁକିଛି, ଏଇଭଳି ଭାବରେ ସେମାନେ ଅନୁଭବ କରୁଛନ୍ତି। ତେଣୁ ବ୍ରୁହି କାରଣ ଏତସ୍ୟ ଦୁର୍ଦ୍ଧସ୍ୟତ୍ୱସ୍ୟ ମଦ୍ରିପୋ ଓଜ ସୌ ବଳଂ ତେଜୋ ଯତ ଏତତ୍ ସମୁଦ୍ୟମ। ଏ ଗୁରୁଦେବ ପ୍ରଭୁ ଆପଣ କୁହନ୍ତୁ, ବ୍ରୁହି କାରଣ ତସ୍ୟ ଏତସ୍ୟ, ଏର ଆର କାରଣ କ'ଣ? ଏମାନେ ସବୁ ତ ପରାଜିତ ହେଇଥିଲେ, ବଳିକୁ ହତ୍ୟା କରିଥିଲୁ, ଆମେ କହିଥିଲୁ ପ୍ରଥମେ ବଳିକୁ ହତ୍ୟା କରିଦେଇଥିଲେ, କିନ୍ତୁ ଦୁର୍ଦ୍ଦଶତ୍ୱସ୍ୟ ମଧୁରୀପୁ, ଆମର ଶତ୍ରୁମାନଙ୍କର ଏଭଳି ଦୁର୍ଦ୍ଦଶ ହେଇଗଲେ, କେମିତି ଏତେ ଶକ୍ତି କେଉଁଠୁ ପାଇଲେ? ଆମେ ପାଇ ପ୍ରାପ୍ତ ହେଲୁ କ'ଣ, ଅମୃତ ପାନ କରିଛୁ, କିନ୍ତୁ ସେମାନେ ପାନ କରିପାରିଲେ ନାହିଁ, କିନ୍ତୁ ତଥାପି ବର୍ତ୍ତମାନ ଏତେ ଶକ୍ତିଶାଳୀ ହେଇଗଲେ। ଓଜ ସହ ବଳ ତେଜ, ଏସବୁ ପ୍ରାଣର ଓଜ କହିଲେ, ଓଜର ଅର୍ଥ ହେଉଛି ମାନେ ଇନ୍ଦ୍ରିୟର ବଳ, ମନର ବଳ, ଶରୀରର ବଳ, ଏସବୁ କୁହାଯାଏ। ଓଜ ସହ ବଳ, ଶରୀରର ବଳ ହେଉଛି ବଳ, ସହ ହେଉଛି ମନର ବଳ, ଓଜ ହେଉଛି ଇନ୍ଦ୍ରିୟର ବଳ, ଏଭଳି ଭାବରେ ତେଜ ତାଙ୍କର ପ୍ରଭାବ ଏଭଳି ଭାବରେ ହେଇଛି। ତେଣୁ କେଉଁଠୁ ଏସବୁ ପ୍ରାପ୍ତ ହେଲେ ଏମାନେ, ଏମାନେ ଜାଣିପାରିନାହାନ୍ତି, କିନ୍ତୁ ଗୁରୁଦେବ ଜାଣନ୍ତି। ଗୁରୁଦେବ କହିଲେ, ଜାନାମି ଶ୍ରୀ ଗୁରୁ ଉବାଚ, ଜାନାମି ମଘବନ ମଘବନ ଶତ୍ରୁ ଉନ୍ନତିର ଅଶ୍ୟ କାରଣ, ତୁମ ଶତ୍ରୁମାନଙ୍କର ଉନ୍ନତିର କାରଣ ମୁଁ ଜାଣିଛି। ଜାନାମି ମଘବନ, ଏ ମଘବନ ଇନ୍ଦ୍ର, ତୁମ ଶତ୍ରୁମାନଙ୍କ କେମିତି ତୁମେ ଚିନ୍ତା କରୁଛ, କେମିତି ଏତେ ଶକ୍ତି ପାଇଲେ, ମୁଁ ଜାଣିଛି ତାଙ୍କର ଶକ୍ତି କେମିତି ପ୍ରାପ୍ତ ହେଲେ, ନା କ'ଣ କେମିତି ପ୍ରାପ୍ତ ହେଲେ, ନା ଶିଷ୍ୟୋପଭୂତଂ ତେଜ ଭୃଗୀ ବ୍ରହ୍ମବାଦୀ ବି, ଭୃଗୁ ଆଦି ଯେତେ ବ୍ରାହ୍ମଣମାନେ ଅଛନ୍ତି ସେମାନେ ତାଙ୍କୁ ପୂଜା କରୁଥିବାରୁ ସେ ତାଙ୍କର ତେଜ ପ୍ରଦାନ କରିଛନ୍ତି। ଏ କହିବାର ଉଦ୍ଦେଶ୍ୟ ଥିଲା ଭୃଗୁ ଗୁରୁଦେବଙ୍କର, ଯେ ତୁମେ ଆମକୁ ଏତେ ପଚାରୁନ, ତୁମ ପାଖକୁ ଗଲେ ମଧ୍ୟ ତୁମେ ଆମକୁ ସମ୍ମାନ କରୁନ। ପରେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, ଥରେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଥରେ ଏଭଳି ଇନ୍ଦ୍ର ଏଭଳି ସବୁ ଐଶ୍ୱର୍ଯ୍ୟରେ ମଦମତ ହେଇକି ରହିଛନ୍ତି, ଗୁରୁଦେବ ଆସିଲେ, ବୃହସ୍ପତି ଆସିଲେ, କିନ୍ତୁ ତାଙ୍କୁ ସମ୍ମାନ ବି ପ୍ରଦର୍ଶନ କଲେ ନାହିଁ। ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କଥା, ମାନେ ଅନ୍ତତଃ ପକ୍ଷେ ଠିଆ ହେଇକିରି ହରିକୃଷ୍ଣ ବି କହିଲେ ନାହିଁ, ସେତିକି ବି କହିଲେ ନାହିଁ। ତେଣୁ ଗୁରୁଦେବ ପଳେଇଗଲେ, ପଳେଇଗଲେ ଯେତେବେଳେ, ତାପରେ ଇନ୍ଦ୍ର ଜାଣିଲେ, ଆରେ ଆମର ଭୁଲ ହେଇଗଲା। ଆମର ଏଇ ଶୁକ୍ରାମ କଥା ବିଶ୍ରାମ ଦେବା, ଆମର ଭୁଲ ହେଇଗଲା। ତେଣୁ ତାପରେ ସେ ଆସିଲେ, ଦେବତାମାନଙ୍କ ସହିତ ଆସି ଗୁରୁଦେବଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ଗଲେ। କିନ୍ତୁ ଗୁରୁଦେବ ଉଭେଇ ଗଲେ, ଗୁରୁଦେବ ରହିଲେ ନାହିଁ। ତେଣୁ ତାପରେ ସେ ବ୍ରହ୍ମାଙ୍କ ପାଖକୁ ଗଲେ, ଏଇ କଥା ଜାଣିଗଲେ ଶୁକ୍ରାଚାର୍ଯ୍ୟ ଜାଣିଗଲେ, ଅସୁରମାନେ ଦେବତାମାନଙ୍କ ଉପରେ ଆକ୍ରମଣ କରିଦେଲେ, ଦେବତାମାନେ ହତଶ୍ରୀ ହେଇଗଲେ। ପୁଣି ଦେବତାମାନେ ଗଲେ ବ୍ରହ୍ମାଙ୍କ ପାଖକୁ, ବ୍ରହ୍ମାଙ୍କ ପାଖକୁ ଯାଇ କହିଲେ ଏଭଳି ଭାବରେ ଭୁଲ ହେଇଗଲା। ତେଣୁ ସିଏ ତୋଷ୍ଟାଙ୍କର ପୁତ୍ର, ତାଙ୍କ ନାଁ ହେଉଛି କ'ଣ, ତାଙ୍କୁ ଗୁରୁ କଲେ। ତୋଷ୍ଟାଙ୍କର ପୁତ୍ର ସିଏ କ'ଣ, ତାଙ୍କ ନାଁ ହେଉଛି, ତାଙ୍କୁ ଗୁରୁ କଲେ। ସିଏ ତାଙ୍କୁ ଗୋଟେ ନାରାୟଣ କବଚ ମନ୍ତ୍ର ପ୍ରଦାନ କଲେ। ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଏ କଥା, କ'ଣ ତାଙ୍କ ନାଁଟା, ବିଶ୍ୱରୂପ, ତାଙ୍କ ନାଁ ହେଉଛି ବିଶ୍ୱରୂପ, ତୋଷ୍ଟାଙ୍କର ପୁତ୍ର। ତୋଷ୍ଟା ମାନେ ଜଣେ ଦେବତା, ଏ ଇନ୍ଦ୍ରଙ୍କର ଭାଇ ତୋଷ୍ଟା, ଦ୍ୱାଦଶ ଆଦିତ୍ୟ ରହିଛନ୍ତି, ବାର ଜଣ ଆଦିତ୍ୟଙ୍କର ପୁତ୍ର, ଏମାନେ ଦେବତା ବୋଲି କୁହାଯାଏ, ପ୍ରସିଦ୍ଧ ଦେବତା ଏମାନେ ଦ୍ୱାଦଶ ଆଦିତ୍ୟ। ସବୁଠାରୁ କନିଷ୍ଠ ଆଦିତ୍ୟ ହେଉଛନ୍ତି ବାମନଦେବୀ, ଆସିବେ ବର୍ତ୍ତମାନ, ଆଦିତ୍ୟ ଆସିବେ, ଆଦିତ୍ୟଙ୍କର ପୁତ୍ର। ସେଥି ପର୍ଯ୍ୟନ୍ତ ତାଙ୍କର 11 ପୁତ୍ର ଥିଲେ ଆଦିତ୍ୟଙ୍କର, ଇଏ ବର୍ତ୍ତମାନ ଦ୍ୱାଦଶ ପୁତ୍ର ରୂପରେ ଆସିବେ ବାମନଦେବ। ତେଣୁ ତାଙ୍କୁ ସିଏ ମଧ୍ୟ ଗୋଟେ ଆଦିତ୍ୟ, ଜଣେ ଆଦିତ୍ୟ। ତେଣୁ ଏଇ ତୋଷ୍ଟାଙ୍କର ପୁତ୍ର ବିଶ୍ୱରୂପଙ୍କୁ ସିଏ ତାଙ୍କୁ ଗୁରୁ କରିଥିଲେ, ଏସବୁ କଥା ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଗୁରୁଦେବ ଯେତେବେଳେ ଏକଥା କହୁଛନ୍ତି, ତାଙ୍କର ମନର ଭାବ ହେଉଛି ଏଇଭଳି ଭାବରେ, ତମେ ତ ଗୁରୁଦେବଙ୍କୁ ପ୍ରଣାମ ବି କରୁନାହଁ, କିନ୍ତୁ ସିଏ ସବୁ ଆମ ବର୍ଣ୍ଣନା କରାଗଲା ନା, ସବୁକିଛି ନିବେଦନ କରିଥିଲେ, ପ୍ରାଣ ଅର୍ଥ ସବୁକିଛି ନିବେଦନ କରିଥିଲେ ଗୁରୁଙ୍କୁ, ଏଭଳି ଭାବରେ ପୂଜା କରୁଥିଲେ। ତେଣୁ ଆଜି ସିଏ ଏତେ ଶକ୍ତିଶାଳୀ ହୋଇଯାଇଛନ୍ତି, ଆଉ ତମର ଶକ୍ତି, ତମେ ତ ଗୁରୁଦେବଙ୍କୁ ପଚାରୁନ, ଆଉ ତମେ କେଉଁଠି ପାଇବ ଶକ୍ତି ପ୍ରାପ୍ତ ହେବ। ଶିଷ୍ୟୋପଭୃତଂ ତେଜୋ ଭୃଗୁଭି ବ୍ରହ୍ମବାଦୀ ଭି, ଏଠି ପ୍ରଭୁପାଦ ମହାରାଜ ଭାବାର୍ଥରେ କହିଛନ୍ତି, ଗୁରୁମୁଖ ପଦ୍ମ ବାକ୍ୟ ଚିତ୍ତେତେ କରିବା ଐକ୍ୟ ଆରାଧନା କରିବା, ମାନେ ଗୁରୁଙ୍କୁ ପ୍ରସନ୍ନ କଲେ ଜଣେ ସବୁକିଛି ପ୍ରାପ୍ତ ହୋଇଯାଇପାରିବ। ସେମାନେ ଗୁରୁଙ୍କୁ ପ୍ରସନ୍ନ କରିଛନ୍ତି, ତେଣୁ ସେ ଏଇ ଶକ୍ତିଶାଳୀ ହୋଇଯାଇଛନ୍ତି। ତେଣୁ ଏଇଭଳି ଭାବରେ ଆମେ କଥାକୁ ଗୋଟେ ବିଶ୍ରାମ ଦେବା, ନା ଗୋଟେ ଦୁଇଟା କହିବା, ମାତ୍ର 15 ହେଇଯିବ, ତାଙ୍କୁ କହିବେ, ଆମେ କହିବା ଆସନ୍ତାକାଲି କହିବା, ଆମେ ସଂକ୍ଷେପରେ କହିଦେବା। ସେ ସବୁ ଏଇଭଳି ଭାବରେ କହିକିରି ଏଇଭଳି ଭାବରେ ସେ ଶକ୍ତି ପ୍ରାପ୍ତ ହୋଇଛନ୍ତି। ବର୍ତ୍ତମାନ ତମେ ତାଙ୍କ ସହିତ ସମ୍ମୁଖୀନ ହୋଇପାରିବ ନାହିଁ, ତମେ ସବୁ ଲୁଚିକି ପଳା, ଏଇଭଳି ଭାବରେ କହିବେ। ଆମେ ଆସନ୍ତାକାଲି ଏଇଟାକୁ କଥାରୁ ଆରମ୍ଭ କରିବା, ଗୁରୁଦେବ କଥା 28 ପୁଣି ଆରମ୍ଭ କରିବା ଆଉଥରେ ଆସନ୍ତାକାଲିଠାରୁ। ତେଣୁ ଆମର କଥା ଗୋଟେ ବିଶ୍ରାନ୍ତ ପୂର୍ବରୁ ପଚାରିବା, ଆମର କଥାରେ କିଛି ସନ୍ଦେହ ଆସିବା, ବୁଝି ହେଲା କି ପ୍ରଶ୍ନ ଆସିଛି, କିଛି ହୋଇଛି ପ୍ରଶ୍ନ, କୁଣ୍ଡଳ, ମକର କୁଣ୍ଡଳ, ମକର ମାନେ ଏ ଯେଉଁ ମଗର, ଏ ଯେଉଁ ରହି କୁମ୍ଭୀର, ସେଇଭଳିଆ ସେଇ ଆକାରରେ ତାଙ୍କର କୁଣ୍ଡଳ, ମକର କୁଣ୍ଡଳ। ଅଦିତ୍ୟଙ୍କର ପୁତ୍ର ସେ ଦ୍ୱାଦଶ ଆଦିତ୍ୟ, 12 ଜଣ ସବୁ ଉପେନ୍ଦ୍ର ବୋଲି ତାଙ୍କୁ କୁହାଯାଏ, ଇନ୍ଦ୍ରଙ୍କର ସାନ ଭାଇ ସେ, ସବୁ ସଭା ସାନ ଭାଇ, ସାନ ପୁତ୍ର ହେଉଛନ୍ତି ବାମନ ଦେବ। ନାଇଁ ବଡ଼ି ମହାରାଜ ସେସବୁ ସ୍ୱର୍ଗ ଆକ୍ରମଣ କରିଥିଲେ ପ୍ରାୟ, ସ୍ୱର୍ଗରେ ନର୍ମଦା ନଦୀ ଅଛି, ସେ ନର୍ମଦା ନଦୀ କୂଳରେ ସେ କଚ୍ଛପ ଗୋଟେ ରହିଛି, ସେ ସ୍ଥାନ ରହିଛି ଭୃଗୁ କଚ୍ଛପ ବୋଲି ସ୍ଥାନ, ଯେଉଁଠି ସେ ଯଜ୍ଞ କରୁଥିଲେ, ଯଜ୍ଞ 69 ଯଜ୍ଞ ହୋଇଯାଇଥିଲା, 100ତମ ଯଜ୍ଞରେ ଭଗବାନ ବାମନଦେବ ଆସି ଉପସ୍ଥିତ ହେବେ, କାରଣ ସ୍ୱର୍ଗରେ ସେ ନର୍ମଦା ନଦୀ ତଟରେ ଆମ କଥାକୁ ବିଶ୍ରାମ ଦେବା। ପ୍ରହ୍ଲାଦ ମହାରାଜ ଅସୁରମାନଙ୍କର ସ୍ଥାନରେ ସାଧାରଣତଃ ସେମାନେ ସବୁ ନିମ୍ନ ଦେଶ ରହିଥାନ୍ତି, ଅସୁରମାନେ ଆକ୍ରମଣକୁ ସ୍ୱର୍ଗକୁ ଜୟ କରିଯାଏ, ସ୍ୱର୍ଗରେ ସେ ତାଙ୍କର ସ୍ଥାପନ କରିଥିଲେ, ହିରଣ୍ୟକଶିପୁ ସେଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ହଁ ସ୍ୱର୍ଗରେ ସେ ମଧ୍ୟ ଅତ୍ୟାଗ କରିଥିଲେ, ଅଳକା ପ୍ରତି ଅତ୍ୟାଗ କରି ରଖିଥିଲେ ସେ, ସେଇଟା ମାନେ ସେ ସ୍ୱର୍ଗକୁ ଆକ୍ରମଣ କରି ଅତ୍ୟାଗ କରିଥିଲେ, କିନ୍ତୁ ତାପରେ ଯେଉଁ ଇଏ ହେଲା ସେଇଟା କେଉଁଠି ହେଲା ସେଇଟା ଟିକେ ଦେଖିବାକୁ ପଡ଼ିବ, ସେଇଟା ଆକ୍ଚୁଆଲି ହଁ
ହଁ
ବିଶାଳ ପ୍ରଦାନ କରିଥିଲା, ସ୍ୱର୍ଗକୁ ଛୁଉଁଥିଲା ତାଙ୍କର ଇଏ। ହଁ ଯେତେବେଳେ ସପ୍ତମ ସ୍କନ୍ଧ ବର୍ଣ୍ଣନା କରାଯାଇଛି, ଯେତେବେଳେ ତାଙ୍କର ରାଜଧାନୀ ଅଲଗା ଥିଲା, ଅଲଗା ଥିଲା, ଇନ୍ଦ୍ର ସ୍ୱର୍ଗରୁ ଆକ୍ରମଣ, ସେମାନେ ଦେବତାମାନେ ଯେତେବେଳେ ହିରଣ୍ୟକଶିପୁ କ'ଣ ଦେବତାମାନଙ୍କ ଦ୍ୱାରା ହାରିଗଲା ପରେ ସେ ପଳେଇଗଲେ ମନ୍ଦାର ପର୍ବତକୁ ଯାଇକି ତପସ୍ୟା କରିଛନ୍ତି, ସେହି ସମୟରେ ଦେବତାମାନେ ଆସି ତାଙ୍କର ରାଜଧାନୀକୁ ଆକ୍ରମଣ କରିକିରି ନେଇଯାଇଥିଲେ, ତାଙ୍କ ପତ୍ନୀ କୟାଧୁକୁ ନେଇଯାଇଥିଲେ, ବାନ୍ଧିକି ନେଇଯାଇଥିଲେ, ତାଙ୍କ ରାଜଧାନୀ ରହିଛି ସେଇଠି, ତାଙ୍କର ଇଏ ସେଇଟା ଜୟ କରିଥିଲେ, କିନ୍ତୁ ତାଙ୍କର ଅରିଜିନାଲ ସ୍ଥାନ ଅଛି ଅଲଗା ସ୍ଥାନରେ। ହଁ, ଏ ତାଙ୍କ ରାଜଧାନୀ ରହିଛି ସେଇଠି, ସେ ଥିଲେ ସେଠି ମୃତ୍ୟୁଙ୍କର ଆବିର୍ଭାବ, ସେଇଠି ଆବିର୍ଭାବ ହେଇଛି। ଆଜ୍ଞା, କେଉଁଟା ବାମଧବ ସ୍ୱର୍ଗରେ? ହଁ ହଁ, ତାଙ୍କର ରହିଛି ସ୍ଥାନ ରହିଛି। ବୈଜ୍ଞାନିକ ମାନେ କହିଛନ୍ତି, ସେମାନେ ଯାଇନାହାନ୍ତି ବୋଲି ଗୋଟେ ବହି ବାହାରିଛି ନା, ବୈଜ୍ଞାନିକ ମାନେ କହିଛନ୍ତି। ହଁ, ସେଇଟା ଚିଟିଂ କରିଛନ୍ତି ସେମାନେ, କାହିଁକି ନା ସେ ଯେଉଁ ବିଭିନ୍ନ ପ୍ରକାର କାରଣ ଦେଇଛନ୍ତି, ତା ଦେହରେ ଗୋଟେ କାରଣ ହେଲା ଯେ ବୈଜ୍ଞାନିକ ମାନେ କହିଲେ ସେଠି ବାୟୁ ନାହିଁ, କିନ୍ତୁ ସିଏ ଯେଉଁ ଭିଡ଼ିଓ କରିଛନ୍ତି ସେଠି ଯେଉଁ ଆମେରିକାର ପତାକା ଲାଗିଛି, ସେ ପତାକାଟା ଉଡ଼ୁଛି, ଯଦି ବାୟୁ ନାହିଁ ତାହେଲେ ପତାକା କେମିତି ଉଡ଼ିଲା, ବିଭିନ୍ନ କାରଣ ଦେଖିକି କହିଛନ୍ତି ସେମାନେ, ବୈଜ୍ଞାନିକମାନେ କହିଛନ୍ତି, ଆମେ କହୁନି ସେଇଟା। ଆମର ସ୍ପିରିଚୁଆଲ ଲାଇନ୍ରେ ଆମେ କହିବା, ଯେଉଁ କୁହାଯାଇଛି ପ୍ରଭୁପାଦ ମହାରାଜ ଯେଉଁଟା କହିଲି, ଯେଉଁ ଚନ୍ଦ୍ରର କିରଣରେ ପତ୍ର ଫଳ ପୁଷ୍ପ ସବୁ ରସ ରସାନ୍ୱିତ ହେଉଛନ୍ତି, ସେ ଚନ୍ଦ୍ରରେ କେମିତି କିଛି ହେବ ରହିବ ନାହିଁ, ବ୍ୟାରେନ୍ ଲ୍ୟାଣ୍ଡ କେମିତି ରହିବ? ଯେଉଁ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ ନା, ପୁଷ୍ଣାମି ଚୌଷଧି ସର୍ବା ସୋମଭୂତ ରସାତ୍ମକ, ସୋମରେ ଯେଉଁ ରସ ରହିଛି, ଯେଉଁ ଆଲୋକ ରହିଛି, ସେ ଆଲୋକରେ ଏତେ ଶକ୍ତି ରହିଛି, ସୋମର ଚନ୍ଦ୍ର କିରଣରେ ଏତେ ରହିଛି, ସେ ଫଳ ପୁଷ୍ପକୁ ସବୁ ରସ ପ୍ରଦାନ କରୁଛି। ପୁଷ୍ଣାମି ଚୌଷଧି ସର୍ବା ଏସବୁ ଏଇଭଳି ଭାବରେ ହେଉଛନ୍ତି, ଫଳ ପୁଷ୍ପ ସବୁ ହେଉଛନ୍ତି, ସେଇ ଚନ୍ଦ୍ର କିରଣରେ ହେଉଛି, ଯାହା କିରଣରେ ଏଭଳି ରହୁଛି ଶକ୍ତି ରହିଛି, ଆଉ ସେ ଚନ୍ଦ୍ରଲୋକରେ ଏସବୁ ହେବନି। ଶାସ୍ତ୍ରୀୟ ବର୍ଣ୍ଣନା ଚନ୍ଦ୍ରର କେଉଁଠି ସ୍ଥାନ ରହିଛି ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସୂର୍ଯ୍ୟର ଉପର ଭାଗରେ ସେ ରହିଛି ଚନ୍ଦ୍ର, ସୂର୍ଯ୍ୟଠାରୁ ଆହୁରି ଉନ୍ନତ ଆହୁରି ଉପରେ ରହିଛନ୍ତି ଚନ୍ଦ୍ର। ବୈଜ୍ଞାନିକମାନେ ଯେଉଁଟା କହୁଛନ୍ତି ସେଇଟା ସବୁବେଳେ କମ୍ପ୍ଲିଟ୍ ତାଙ୍କର ଠିକ୍, କାରଣ ତାଙ୍କ ଗବେଷଣା ଚାଲିଛି, ଗବେଷଣା ପୁଣି କେତେବେଳେ ଆସି ପହଞ୍ଚିବେ ଜାଣିବେ, କିନ୍ତୁ ଆମର ଏଠି କ'ଣ ଗବେଷଣା ନାହିଁ, ଏଇଟା ସବୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, କାହିଁକି ରବିବାର ପରେ ସୋମବାର ହେଇଛି, ସଣ୍ଡେ ପରେ କାହିଁକି ମଣ୍ଡେ ହେଇଛି? ତେଣୁ ସୂର୍ଯ୍ୟର ଉପରେ ରହିଛନ୍ତି ଚନ୍ଦ୍ର, ଯେଉଁମାନେ ସେଭଳି ଭାବେ ପୁଣ୍ୟକର୍ମ କରିବେ ସେମାନେ ସବୁ ସେ ଲୋକକୁ ଯିବେ। ଆମେ କୁହାଯାଇଛି ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ଆମେ ସତ୍ୟଗୁଣରେ ରହିଲେ ଆମେ ସେଠିକି ଯିବା, ସତ୍ୟଗୁଣରେ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି, ହବ ହବ ତପସ୍ୟା ବି ହବ, କିନ୍ତୁ ସାଧାରଣତଃ ଯେହେତୁ ସେଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତାନାଂ ତୟା ପ୍ରଭୃତି ଚେତସାମ ବ୍ୟବସାୟତ୍ମକ ବୁଦ୍ଧି ସମାଧୂନ ବିଧିୟତେ, ସେଠି ଯେଉଁ ପ୍ରକାର ଐଶ୍ୱର୍ଯ୍ୟ ରହିଛି ଆଉ ତପସ୍ୟା କରିବା ପାଇଁ ଆଉ ସମସ୍ତେ ଆସିବ ନାହିଁ, ଆଗ୍ରହ ଆସିବ, ବହୁତ ପ୍ରକାର ତପସ୍ୟା ଭୋଗ ରହିଛି ସେଥିପାଇଁ ସେମାନେ ଇଏ କରିବେ। ସେଥିପାଇଁ ଯେତେବେଳେ ଆମର ଖଟୁଆଙ୍କ ମହାରାଜ ଯେତେବେଳେ ସେ ଜାଣିଲେ ତାଙ୍କର ଆଉ ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି, ସ୍ୱର୍ଗ ଲୋକରେ ଥିଲେ ସିଏ ସେଇଠି ବି ସେ ଧ୍ୟାନ କରିପାରିଥାନ୍ତି, କିନ୍ତୁ ସେ ଆସିଲେ ଗୋଟେ ଯାନ ମାଇକିରେ ଆସିଲେ, ଅଯୋଧ୍ୟାକୁ ଆସିଲେ, ସେଇ ଗୋଟିଏ ମୁହୂର୍ତ୍ତ ବିଷୟରେ ସେ ଆସିଲେ, ମୁହୂର୍ତ୍ତ ଭିତରେ ଆସି ଏ ଯେଉଁ ଆମର ଯେଉଁ ରହିଛନ୍ତି ରାମଜୀଙ୍କର ସ୍ଥାନ ଯେଉଁ ରହିଛି ଅଯୋଧ୍ୟାକୁ ଆସିଲେ, ସେଇଠି ଭଗବାନଙ୍କୁ ଧ୍ୟାନ କରି ଭଗବତ ଧାମ ଗଲେ, କାରଣ ସେଠି ଏତେ ଐଶ୍ୱର୍ଯ୍ୟ ରହିଛି ତପସ୍ୟା କରିବା ପାଇଁ ସମସ୍ତ ମନଟା ଆକର୍ଷିତ ହୋଇଯିବ, କିନ୍ତୁ ତଥାପି ସେମାନେ ଯାଆନ୍ତି। କ୍ରମମୁକ୍ତି ସଦ୍ୟମୁକ୍ତି ଦୁଇ ପ୍ରକାର ମୁକ୍ତି ରହିଛି, ସ୍ୱର୍ଗଲୋକ ମଧ୍ୟ ସମସ୍ତେ ତଳକୁ ଆସନ୍ତି ତାନୁ, ସେମାନେ ମଧ୍ୟ ଉର୍ଦ୍ଧ୍ୱଲୋକକୁ ଯାଆନ୍ତି, ସ୍ୱର୍ଗଲୋକ ପରେ ମହତ ଲୋକ, ଜନ ଲୋକ, ଏମିତି ଆସ୍ତେ ଆସ୍ତେ ଉପକୁ ଯାଇ ବ୍ରହ୍ମଲୋକକୁ ଯାଇ ବ୍ରହ୍ମାଙ୍କର ଯେତେବେଳେ ଆୟୁଷ ଶେଷ ହୋଇଯାଏ ସେମାନେ ଭଗବତ ଧାମକୁ ଯାଆନ୍ତି। ଇଏ ହେଉଛି କ୍ରମୋନ୍ମୁକ୍ତି, ଆଉ ଗୋଟେ ସଦମୁକ୍ତି ରହିଛି, ଇମିଡ଼ିଏଟ୍ଲି ଆମେ ଏଇଠୁ ଆମେ ଯାଇପାରିବା। ଦୁଇ ପ୍ରକାର ମୁକ୍ତି ରହିଛି, ନିର୍ମାଣ ମୋହାଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମ ଦ୍ୱନ୍ଦ୍ୱ ମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତ ମୂଢ଼ା ପଦ୍ମ ବ୍ୟର୍ଥ। ଭଗବଧାମ ଯିବା ପାଇଁ ଉପାୟ ରହିଛି। ଏଭଳି ଭାବରେ ଯଦି ଆମେ କରିବା, ଭଗବାନ ଭକ୍ତି କରିବା, ନିର୍ମାଣ ମୋହା, ନିର୍ମାଣ କୌଣସି ମାନ କରିବା ନାହିଁ, ସମସ୍ତଙ୍କୁ ମାନ ପ୍ରଦାନ କରିବା, ନିର୍ମୋହ ମୋହରୁ ଦୂର ହେବା, ଜିତ ସାଙ୍ଗ କ'ଣ ଅସତ ସାଙ୍ଗ ତ୍ୟାଗ କରିବା, ବିନିବୃତ କାମ ବିଭିନ୍ନ ପ୍ରକାର କାମନାରୁ ମୁକ୍ତ ହେବା, ଦ୍ୱନ୍ଦ୍ୱ ମୁକ୍ତ ସୁଖ ଦୁଃଖ ଏ ଯେଉଁ ଦ୍ୱନ୍ଦ୍ୱ ରହିଛି ଦ୍ୱନ୍ଦ୍ୱରୁ ଉର୍ଦ୍ଧ୍ୱକୁ ଯିବା, ତାହେଲେ ଆମେ ଭଗବଧାମ ପ୍ରାପ୍ତ ହେବା। ଭଗବଧାମ ଯାଆନ୍ତି ଦେବତା ଦେବାନ, ପିତୃ ଯାଆନ୍ତି ପିତୃବତା, ଭୂତାନି ଯାଆନ୍ତି ଭୂତେଜା, ଯାଆନ୍ତି ମଧ୍ୟ ଜିନମାନ। ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେମାନେ ଦେବଲୋକକୁ ଯିବେ, ଭୂତ ପ୍ରେତଙ୍କୁ ପୂଜା କଲେ ତାଙ୍କ ଲୋକକୁ ଯିବେ, ପିତା ଲୋକ ପିତୃଲୋକ ପୂଜା କଲେ ପିତୃଲୋକ ଯିବେ, କିନ୍ତୁ ଭଗବାନ ପୂଜା କଲେ ଭଗବଧାମ ଯିବେ। ରହିଛି ଉପାୟ, ରହିଛି ଟିକେଟ ଯେଉଁ ଭଳିଆରେ କାଟିବେ ସେଠି ଯିବେ। କେଉଁଟା ଏ ଆଲୋକ ବର୍ଷଟା ଭୌତିକ ଜଗତ ପାଇଁ, ଆଲୋକ ସୂର୍ଯ୍ୟ କିରଣ ଯେତିକି ପର୍ଯ୍ୟନ୍ତ ଯାଇବ ସେଇଟା ହେଉଛି ଭୌତିକ ଜଗତ। ତାର ହିସାବ କରାଯାଇ 400 କୋଟି ମାଇଲ ବୋଲି କୁହାଯାଇଛି। ଏ ଭୌତିକ ଜଗତର ବିସ୍ତାରକୁ ବର୍ଣ୍ଣନା କରାଯାଇଛି ଏତନ ଚେତନା ମଧ୍ୟରେ, ଏ ହେଉଛି 50 କୋଟି ଯୋଜନ, 50 କୋଟି ଯୋଜନ ବା 400 କୋଟି ମାଇଲ। ଏ ଭୌତିକ ବ୍ରହ୍ମାଣ୍ଡ ଯେଉଁ ରହିଛି ଆର ବିସ୍ତାର ହେଉଛି ଏଇଭଳି ଭାବରେ, ଆମେ ଯେତେ ଯାହା କରୁ ଏଇ ବାହାରି ଏଇ ତାରି ଭିତରେ ବୁଲି ବୁଲୁଥିବା, ଆର ଉର୍ଦ୍ଧ୍ୱରେ ରହୁଛି ଚିତ୍ ଜଗତ। ନ ତତ୍ ଭାଷି ସୂର୍ଯ୍ୟ, ସୂର୍ଯ୍ୟର କିରଣ ସେଠି ଯାଇପାରିବ ନାହିଁ, ଆଉ ସନ୍ ଆଲୋକ ବର୍ଷ କ'ଣ ହିସାବ କରିବା। ଏଇଭଳି ଭାବରେ ଯେଉଁ ଭୌତିକ ଜଗତ ରହିଛି ଆର 7ଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣର 10 ଗୁଣ ଅଧିକ। ଏଇଭଳି ଭାବରେ ଭୌତିକ ଜଗତ ସବୁ ରହିଛି, ଆକୁ ଯେତେବେଳେ ଆମେ ଟପିକି ଯିବା ସେ ଚିତ୍ ଜଗତକୁ ଯିବା, ଚିତ୍ ଆକାଶକୁ ଯିବା। ଆଜ୍ଞା, ହଁ ବଡ଼ ବଡ଼ ମାନେ ଆକାରରେ, ଆକାରରେ ହଁ ଚନ୍ଦ୍ର ସୂର୍ଯ୍ୟ ଉପରେ ଅଛନ୍ତି, ଆକାରଟା ମୁଁ ଜାଣିନି କ'ଣ ହେଇପାରିବ ଆକାର କଥା। ଚନ୍ଦ୍ର ସୂର୍ଯ୍ୟ ଉପରେ ଅଛନ୍ତି ମାନେ ଆହୁରି ଯେଉଁମାନେ ଉନ୍ନତ ସୂର୍ଯ୍ୟ ଲୋକ ମଧ୍ୟ ଯେଉଁମାନେ ଯିବେ, ସୂର୍ଯ୍ୟ ଲୋକ ମଧ୍ୟ ଜୀବନ ଅଛି, ବୈଜ୍ଞାନିକମାନଙ୍କ ସୂର୍ଯ୍ୟ ଲୋକର ଜୀବନ ନାହିଁ, ସେଠି ଗଲେ ସବୁ ପଡ଼ିଯିବେ। ଇମଂ ବ୍ୟବସ୍ଥିତ ଯୋଗମ ଇମଂ ବ୍ୟବସ୍ଥିତ ଯୋଗ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେନି କି ସୂର୍ଯ୍ୟ ଦେବତା ବିଭୂଷଣ ଭଗବାନ ପ୍ରଥମେ ଜ୍ଞାନ ଦେଇଥିଲେ ନା, ଆଉ ଜୀବନ ଥିବାରୁ ସେଠି ସବୁ ଜ୍ଞାନ ଦେଲେ ନା କେମିତି ଦେଲେ, ତେଣୁ ତା ଉପରେ ହେଉଛି ଚନ୍ଦ୍ର। ଆହୁରି ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ତା ଉପରକୁ ଯିବେ, ଯେତେ ଉନ୍ନତ ଲୋକକୁ ଯିବେ ସେତେ ପୁଣ୍ୟ ଅଧିକ ହେଲେ ସେମାନେ ଉନ୍ନତ ଲୋକକୁ ଯିବେ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତ କି, ଦାୟୀ ଗୌର ପ୍ରେମାନନ୍ଦୀ।